ॐ नमो भगवते वासुदेवाय ॐ नमो भगवते वासुदेवाय सर्वप्रथमे मन्दिरर आराध्य श्रीदादमादव्यु श्री विश्वेश्वरदेव महाभगवान् गणेशदेव हनुमान देव कपल पद्मरे करी आम शिक्षा गुरु तथा दीक्षा गुरु तथा आमर संस्था झील श्री प्रभुपाद महाराज कपल पद्मरे गणेशन करी उपस्थित भक्त सदन वृंद एवं मातृवृंद कृपा विख्यात करी आज आने मा गौतम सप्तम दिवस कथा कहवापे जाऊे तेणु कहीलु भागवतम द्वादश स्कंद ही भगवान श्री अंग प्रथम दि स्कंद भगवान दुई पाद पद्म तृतीय और चतुर्थ स्कंद भगवान दुई जघन प्रदेश गंग पंचम स्कंद भगवान नाभि प्रदेश सप्तम स्कंद भगवान दुई भुज अष्टम स्कंद अष्टम स्कंद भगवान सॉरी षष्ठ स्कंद भगवान बक्ष प्रदेश सप्तम एवं अष्टम स्कंद भगवान दुई भुज बाहु नवम स्कंद भगवान विवाह दशम स्कंद भगवान सुंदर मुख पद्म एकादश स्कंद भगवान पर मस्तक एवं द्वादश स्कंद भगवान पर मस्तक कीर्ति ये होती भगवान का दर्शन विधि आम जो भगवान को दर्शन करवा प्रथम मुखर दर्शन करवा ठीक नुह विधि नुह विधि होती भगवान पर पाद पद्म ऊपर को जा भगवान मुख को दर्शन करवा तेनाली भाव भागवत क्रम निर्णय करगवान कृपा आम आज सप्तम दिवस आज भागवत कथा संक्षेप भाव संपूर्ण करते एकादश स्कंद षष्ठ अध्याय पंचम अध्याय पर्यंत विभिन्न भागवत धर्म वर्णना करा वर्तमान आम षष्ठ अध्याय कथा आरंभ करने पूर्व गोटे कथा कहवा जे भगवान को लीला जो मैंने सामिल हमारी से मैंने भगवान पार्षद जो मैंने सिद्धिलाभ करने चेस्ट कर सिद्धिलाभ कर अंशग्रहण करती भाव अनेक प्रकार भक्त भगवान लीला अंशग्रहण करती विशेष भाव मैंने जानते जो भगवान को पृथ्वी बाहर अनुमोदन करने ब्रह्मा आदि देवता मानी प्रार्थना करते समय भगवान कहते वसुदेव गुरु साक्षा भगवान पुरुषों वसुदेव गुरु भगवान आसवे तेरु समस्त देवता एवं तर पत्नी मानी से मथुरा आविर्भाव हाई से निर्देश देते तेरु समस्त देवता मानी तर पत्नी एम सब आई भगवान लीला अंशग्रहण कर तार अर्थ नुह देवलोक खाली जाइला देवलोक अंश विस्तार करमिल इंद्रदेव इंद्रदेव आप जानते कुंतीदेवी जो इंद्रदेव प्रवान करते अर्जुन पुत्र जात होते धर्मराज पुत्र होती युधिष्ठिर महाराज ए भगवान का पिता वसुदेव जो संधि कश्यपंद्र पिता भागवता वसुदेव पर पत्नी देवकी श्री संधि कश्यपंद्र पत्नी अदितिंद्र अवतार एवढे प्राय समस्त देव लोकमान्य परमात्मा समस्वासी इतर प्रसन्न करते तो भगवान के तरह तांकर विराज का सब शेष करिवे समान पर तांकर धाम तेरी दोषम तो सिद्ध नहीं विषय अपने पर लिया कर सुधी जाएगी अरे अपन हम जान दिए पिंडार के कोजरा के तेरा इस पिंडार के क्षेत्र सिद्धा में विश्वन ऐसी व्यस्त भोजिकाएं कारण भगवान पर संगलाप करिवे भगवान का दर्शन करिवे इस उपाय से मैंने अधिकांश समय से ट्रॉल उठे खराब संभव भगवान का पुत्र क्या रस्म सत्यभामा का पुत्र न जम्बो पुत्र चलो संभव से अन्य बालक मैंने चलु जाएगी खेलना खेलवा समय सेठी गोटे उपवास करते मंत्री मान को मन मान को जे सांबरु से गोटे स्त्री बेस सजे एवं गर्भ चिला फुटे एवं से जाने निवेदन करे जे भगवान ए ऋषि वृंद आपण स्त्री स्त्री लोक से बहुत लज्जा थिला से आपण पचारे लज्जा कर जानवाई चाहते गर्भ में कौन अच्छी पुत्र हब ना कन्या हब प्रयास कले सेठाई मणिमाने पाइले कुपिता मनुप लोभ परिचित नाराज सेही मणिमाने तांको परे कोप प्रकाश करि कहिले जनहि सतिभो मंदा हे मंद भाग्य तमरे इरु कहुछ ए कन्याटर बा स्त्रीर कौन संतान हो से कौन जन्म करिवो ना कुशलम पुरना आसनम बड़े कुशल मंदात करिवो मुसल पूरे पद जे कि तमन कुल को नाश कर दिया और कुल को ध्वंस कर दिया तो एकदा सुनी तांकर पिला मान पर सब हस पड़िया से बंद हो गया तांकर मन रे भाई पड़ गया कि हो हम संगे संगे ऐसे पिला को वस्त्र पंद्रह बार को जे ट्राई में मुसल चला गया जनु समय भय रे ले राजा के उपरेशन को जो प्रवास पत्र निकट रे एरा का वर्णन हितला तनु एवं से जो छोट खंडर व किला सेटा भी जाने जांगरे पाई एक मासर मच्छर भीतर पाई थे हम ताको से जो जरा करना मत व्याध से तार सर निर्माण करते से थे अने भगवान र लीला से सब बसी थी भगवान ब्रह्मांकर सप्तम मनुकर अठाईसतम द्वापर तिथि भगवान आसंती प्रतिदिन भगवान आसंती ब्रह्मांकर प्रतिदिन रे भगवान का एवं भाव आविर्भाव हुए एवं से पाखापाखि 125 वर्ष काल लीला करती तेणु यही लीला जितने शेष भाग बसिला विश्वरे समस्त देवता मान आसी भगवान को बहुत स्तुति करती ब्रह्मा शिव इंद्र आदि वरुण जम इत्यादि समस्त ऐसे भगवान प्रार्थना करती तेणु ब्रह्मा कहते जदुवंशे अवतीर्ण से भवत पुरुषोत्तम सरस्वतम गतियाय पंच विंशाधिकं प्रभु। हे प्रभु, अपन जो आम कृपा करी ए धराधाम का स्थिति जदवंश रे अवतीर्ण हिसंति अपन पुरुषोत्तम एवं सरस्वतम गतिकाय पंच विंशाधिक प्रभु 125 वर्ष रो अधिक अपन रे लीला है कि वर्तमान अपर लीला सांग समय आ गई थी तेणु आपण इच्छा जहाँ करवा आपण ता करिवे एवं भाई भगवान तुम विदाय दी संधि तेणु भगवान चिंता करसंधि ये जदुवंश एत शक्तिशाली रहिछि ताको आप ये विनाश कर करिवे नहीं तेणु से मुनि कर अभिशाप छड़ा दे से तांकर विनाश करिवे आ द्वारा प्रकृत ने से मानकर विनाश हुए नहीं से मान तांकर निज निज धाम सब जीवे बहुत कठिन तत्व रही तेणु भगवान जादव मन कहले तमें जो अभिशाप प्राप्त होनी मान को जो प्रयास करो अभिशाप प्राप्त होता वर्तमान आम जी किसी यज्ञ करवा से अभिशाप मुक्त हो पारा तेणु तमें जाओ श्री प्रभास क्षेत्र जाओ श्री यज्ञ कर ब्राह्मण मान को दान दिखाई भाव धर्म कार्य कले तमें मुनि अभिशाप मुक्त हो पार तेणु जादव मान समस्ते भगवान कथा को शिरोधार्य कर स्थान प्रभास क्षेत्र उपस्थित यज्ञ दान इत्यादि कराला समस्त ब्राह्मण मान को अन्न प्रदान करोजन कले कि बारु नाम को मदिरा पान कर मत हो गले मत ही निज निज भितर युद्ध आरंभ कर भगवान कृष्ण एवं बलराम युद्ध निवृत्त करने चेष्टा कले कि कथा शुणिले ना तेणु भगवान जान लें बर्तमान शेष समय आसगला तेनाली दादा मानव निज निज भितर अनेक वंश सब रही भगवान भितर जो युद्ध आरंभ है से समय एरटा क्षेत्र में से जो चूर्ण सब लगता घास भाईला तेनाली घास गोटे लुहा शक्त लह भाई कुशल भाई सब होता तेणु से घास को शक्त लह को उपाड़ी युद्ध करने लगे भाव में समस्त जादव पांच छह जन जादव छाड़दे प्राय समस्ते मृत्युवरण कले भगवान का लीला तेणु उद्धव जानते तेणु भगवान कौन कर बलराम निजस्व शरीर धाम कर भगवान कृष्ण गोटे असत्य वृक्ष मूल विश्राम नहीं समय उद्धव जाए उपस्थित तेणु आम कहते प्रसाद नाला की महात्मा रही से कथा उद्धव भगवान कहते भोजन भगवान भगवान व्यवहार कर फुलमाला जो गंध जो बास जो अलंकार ये सब को उचिष्ट भोजन दासा जो मैंने से सब ग्रहण करती उचिष्ट को भोजन करती ग्रहण करती से तब माया जय मही भगवान का माया जाकि भगवान कहते मम माया दीरतया भगवदगीता सप्तम अध्याय भगवान कहते दैवी ऐसा गुणमयी मम माया दीरतया भगवान जो माया त्रिगुणमय माया सत्व रज तम ये त्रिगुण रे समस्त बांधी की रही पारे ना कि भगवान शरण में मामी बोली प्रवर्तंते माया मेहता भगवान शरण में जीवे से माया को अतिक्रम करेंगे तेणु भगवान शरण में जीवा मान भगवान जो उचिष्ट जब प्राप्त हवा तागवान कृपा प्राप्त हवा जहाँ फल की आम माया को अति सहजरे अतिक्रम कर तेणु उद्धव भगवान प्रार्थना करसंदी जे आपण धाम को चल जाए समय आसी कृपा कर धाम को दिखा भगवान चाहते भगवान जो विभिन्न प्रकार लीला होता अनेक स्थान भगवान लीला पुरुषोत्तम तीन जन भगवान नाम हूँ भगवान राम कृष्ण होती लीला पुरुषोत्तम भगवान रामचंद्र होती मर्यादा पुरुषोत्तम एवं चैतन्य महाप्रभु से प्रेम पुरुषोत्तम तेनाली भगवान लीला अपूर्व लीला गोटे गोटे लीलार हजार हजार लीला रही शुणुले गोटे रात्रि ब्रह्मा गोटे रात्रि मिलित रही चार शह बतीस कोटी वर्ष गोटे रात चार शह बतीस कोटी वर्ष मिशी रही तेनालीला बुझा सहज नुह जा भगवान लीला भाव से भगवान बद्रीनाथ को किसी लीला करना सब स्थान लीला कर भगवान चाहते उद्धव को ज्ञान प्रदान करी से बद्रीनाथ प्रेरण करने तेणु भगवान कहले तमें मो चलीला कहे तुम बद्रिकाश्रम जीव से मोर कथा प्रचार कर तुम मोटे ज्ञान ग्रहण कर तेणु भगवान उद्धव को ज्ञान प्रदान कर एकादश स्कंद षष्ठ अध्याय तेतीस अध्याय पर्यंत जमी आप भगवद गीता अठर अध्याय ज्ञान प्राप्त होती भाव छतीस अठाई अध्याय भगवान उद्धव ज्ञान देखते उद्धव गीता भी कह तेणु प्रथम भगवान दत्तात्रेय विषय कही दत्तात्रेय जी काम कहते अंतिम पुत्र जी की विष्णु अंश में आसती से जो ज्ञान प्रदान कर ज्ञान को भगवान प्रथम कहते उद्धव को से चबीश टी गुरु ग्रहण कर चबीश गुरु पृथ्वी वायु आकाश जल अग्नि चंद्र सूर्य कपोत अजगर सागर पतंग भ्रमर गज मधुहारी जीव हरिण मीन पिंगला कुरल पक्षी बालक कुमारी सर निर्माता सर्प बुढ़ियाणी और भृंगी पीट तेनाली चबीश गुरु कथा को वर्णना करेंगे समय पड़े तेनाली मुख्य कथा कह ये जो उरंग मातंग पतंग भृंग मीना हता पंचवीर पंच एक प्रमादी स कथन नाम्यते ज सेवते पंचवीर पंच ये आम आचार्य मैंने टीका कथा कही आम ये गौतिक जगत जो उपभोग करते शब्द स्पर्श रूप रस एवं गंध ये पांचटी विषय रही तन्मात्र लोक मैंने विषय उपभोग करने चौराशी लक्ष प्रकार जो जीव अच्छा भगवद गीता तेर अध्याय भगवान कही कथा जे पुरुष प्रकृति मुक्ति प्रकृति जानना कारण गुण संघर्ष सद सत्व जन्मसु यही प्रकृति जान गुण को उपभोग कर तेनालीभोग प्रकृत उपभोग नुह ये उपभोग मृत्यु आड़ जबड़ी उदाहरण दि जाए कुरंग हरिण हरिण गोटे इंद्र बहुत प्रबल से शब्द मानते श्रवण कर श्रवण इंद्रिय बहुत प्रबल तेणु जाने के संगीत गायन करे तार से धाई आसे तो गाध कौन करे ना संगीत गायन करी हरिण को आकर्षण करे एवं हरिण जो शब्द आकर्षण आकर्षित चली आसे तार गोपनीय स्थान रु से समय गाध सर मारिक हत्या करे बद्ध करे तेणु यही गोटे इंद्रिय प्रबल से मृत्युबरण करतंग मतंग हूँ गज बा हाथी तार स्पर्श इंद्रिय बहुत प्रबल तेणु जो शिकारी से कौन करती ना गोटे माई हाथी को आणिक रखि दिखती से गोटे स्थान रही थोड़ा खाल भाया रही थोड़ा
ସବୁ ପକେଇ ଦେଇଥିବେ ପଛ ପଛ ଏବଂ ତା ସେପଟେ ରଖିଥିବେ ସେ ମାଈ ହାତୀଟିକୁ। ସେ ମାଈ ହାତୀକୁ ଯେତେବେଳେ ଚିତ୍କାର କରେ ସେତେବେଳେ ସେ ମାଈ ହାତୀ ତାର ଯୋଉ ଶବ୍ଦ କରେ ସେ ଶବ୍ଦରେ ଆକର୍ଷିତ ହେଇ ପୁରୁଷ ହାତୀ ଆସେ ଏବଂ ତାପରେ ସେ ଆକର୍ଷିତ ହେଇ ଯେତେବେଳେ ଆସେ ସେଇ ସମୟରେ ସେ ଖାଲରେ ବା ଜନ୍ତାରେ ପଡ଼ିଯାଏ। ଏହିଭଳି ଭାବରେ ସେ ଶିକାରୀର କଣ୍ଟ୍ରୋଲରେ ଆସିଯାଏ। ସେଭଳି ଭାବରେ ରୂପ ରୂପ ଯୋଉ ରହିଛି ପତଙ୍ଗର କଥା କୁହାଯାଉଛି। ପତଙ୍ଗ ଯେତେବେଳେ ଆଲୋକର ବା ଅଗ୍ନିର ରୂପ ଦେଖେ ସେଥିରେ ସେ ଆକର୍ଷିତ ହେଇ ଆସି ଯେତେବେଳେ ପଡ଼ିକି ତା ପାଖରେ ପହଞ୍ଚେ ସେତେବେଳେ ସେ ମୃତ୍ୟୁବରଣ କରେ। ଗୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ତେଣୁ ପତଙ୍ଗର ଏଇ ଯୋଉ ରହିଛି ଚକ୍ଷୁ ରହିଛି ଦର୍ଶନ ଇନ୍ଦ୍ରିୟ ରହିଛି ସେଟା ଟିକେ ପ୍ରବଳ ରହିଛି। ସେଭଳି ଭୃଙ୍ଗର ଯୋଉ ଆଘ୍ରାଣ ଇନ୍ଦ୍ରିୟ ଅଧିକ ପ୍ରବଳ, ତେଣୁ ଭୃଙ୍ଗ ମଧୁ ଏ ଯୋଉ ପଦ୍ମ ଫୁଲର ସୁଗନ୍ଧରେ ଆକର୍ଷିତ ହେଇକି ସେ ଆସି ପହଞ୍ଚି ସେଇ ଫୁଲରେ ବସିଯାଏ। ଏମିତିକି ରାତି ଆସିକରି ଜାଣିପାରେନି, ରାତି ଯେତେବେଳେ ହେଇଯାଏ ସେ ପୁଷ୍ପଟି ବନ୍ଦ ହେଇଯାଏ ସେ ରାତିରେ ସେ ଭୃଙ୍ଗ ବା ମଧୁ ମଧୁମକ୍ଷି ମହୁମାଛିଟି ମୃତ୍ୟୁବରଣ କରେ। ସେଭଳି ଭାବରେ ମୀନା ମୀନା ବା ମାଛ ତାର ରସନେନ୍ଦ୍ରିୟ ବହୁତ ପ୍ରବଳ ରହିଛି, ତେଣୁ ସେ ତାର ରହିଛି ଶକ୍ତି ଗୋଟେ କିଲୋମିଟର ଦୁଇ କିଲୋମିଟର ପୂର୍ବରୁ ଜାଣିପାରିବ କିଛି ବିପଦ ଆସିବେ ସେ ସତର୍କ ହେଇଯିବ ଭଗବାନଙ୍କ ଜୀବନରେ ଶକ୍ତି ଦେଇଛନ୍ତି। କିନ୍ତୁ ତାର ରସନେନ୍ଦ୍ରିୟ ଏତେ ପ୍ରବଳ ଯଦି କିଏ ଖପ ପକେଇ ପକେଇ ଦେଇଛି ସେ ତାକୁ ଖାଇ ଗିଳି ଦିଏ ଏବଂ ସେ ମୃତ୍ୟୁବରଣ କରେ। ଏଇଭଳି ଭାବରେ ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥର ଥିବା ହେତୁ ଗୋଟେ ଗୋଟେ ଜୀବ ମୃତ୍ୟୁବରଣ କରୁଛନ୍ତି। ଆଉ ମାନବ କଥା କ'ଣ କହିବା, ମାନବର ତ ସବୁଯାକ ଇନ୍ଦ୍ରିୟ ପ୍ରବଳତର, ତେଣୁ ତା କଥା କ'ଣ କହିବା। ତେଣୁ ଭଗବାନ କହୁଛନ୍ତି ଦୃଷ୍ଟ୍ୱା ସ୍ତ୍ରିୟଂ ଦେବ ମାୟାଂ ତଦ୍ଭାବେଣ ଜିତେନ୍ଦ୍ରିୟ ପ୍ରଲୋଭିତା ପତନ୍ତି ଅନ୍ଧ ତମ ସ୍ୱର୍ଣ୍ଣ ପତଙ୍ଗବତ୍। ଯେତେବେଳେ ସ୍ତ୍ରୀ ଲୋକକୁ ଜଣେ ପୁରୁଷ ଲୋକ ଦେଖେ, ସ୍ତ୍ରୀ ହେଉଛନ୍ତି ଦେବ ମାୟା ଏବଂ ତାଙ୍କର ଭାବରେ ଯେଉଁମାନେ ଅଜିତେନ୍ଦ୍ରିୟ ବ୍ୟକ୍ତି ତାଙ୍କ ପ୍ରତି ଆକର୍ଷିତ ହେଇକି ଆସନ୍ତି ପ୍ରଲୋଭିତ, ଯେତେବେଳେ ପ୍ରଲୋଭିତ ହେଇକି ଆସନ୍ତି ସେତେବେଳେ ସେମାନେ ଅନ୍ଧ ବା ସେଇଭଳି ଅନ୍ଧ ଭଳି ସେମାନେ ପତିତ ହୁଅନ୍ତି। କେମିତି ତମ ସ୍ୱର୍ଣ୍ଣ ପତଙ୍ଗବତ୍, ଯେଭଳି ଅନ୍ଧକାରରୁ ଅଗ୍ନି ଯେତେବେଳେ ଆଲୋକ ପ୍ରଦାନ କରୁଛି ପତଙ୍ଗ ଆସି ସେଥିରେ ଝାମ୍ପ ଦେଉଛି ଏବଂ ମୃତ୍ୟୁବରଣ କରୁଛି। ତେଣୁ ଏହି କଥାଟି ଭାଗବତରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ କର୍ପୂରଦେବ ଯେତେବେଳେ ମାତା ଦେବଉତୀଙ୍କୁ ସେ ଜ୍ଞାନ ପ୍ରଦାନ କରିଥିଲେ ସେଥିରେ ମଧ୍ୟ ସେ କଥା କହିଥିଲେ ଯେ ବଡ଼ମେ ପଶ୍ଚିମାୟା ସ୍ତ୍ରୀମୟା ଜୈନ ଦିଶାମ ଯାହା କରୁଛି ପଦାକ୍ରାନ୍ତନ ଭୂମି ଜୁମ୍ଭେଣ କେବଳ। ସ୍ତ୍ରୀ ହେଉଛନ୍ତି ମୋର ମାୟା, ହେ ମା କପିଳଦେବ କହୁଛନ୍ତି ତାଙ୍କ ମା ଦେବଉତୀଙ୍କୁ ଯେ ବଡ଼ମେ ପଶ୍ଚିମାୟା ସ୍ତ୍ରୀମୟା ଜୈନ ଦିଶାମ, ସ୍ତ୍ରୀ ହେଉଛନ୍ତି ମୋର ମାୟା ଯିଏକି ଯାହା କରୁଛି ପଦପ୍ରାନ୍ତାନ ଯେତେ ବୀର ବ୍ୟକ୍ତି ହେଲେ ମଧ୍ୟ ସେ ତ୍ରିଲୋକର ଭୃଗଭଙ୍ଗୀରେ ସେ ତାଙ୍କର ପଦାକ୍ରାନ୍ତ ହେଇଯାଉଛନ୍ତି। ଏଭଳି ଭାବେ ବିଭିନ୍ନ ସ୍ଥାନରେ ଏକଥା କୁହାଯାଇଛି। ବିଶେଷ ଭାବରେ ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବୃଷଭଦେବ ଯେଉଁ ଜ୍ଞାନ ଦେଇଛନ୍ତି ତାଙ୍କ ପୁତ୍ରମାନଙ୍କୁ ସେଥିରେ ମଧ୍ୟ ସେ କଥା କହିଥିଲେ ଯଦା ନ ପଶ୍ୟନ୍ତି ଯଥା ଗୁଣେହା ସ୍ୱାର୍ଥୀ ପ୍ରମତ୍ତ ସହସା ଉପସ୍ଥିତ ନଷ୍ଟ ସ୍ମୃତି, ଯେଉଁମାନେ ଜାଣିପାରନ୍ତି ନାହିଁ ତାଙ୍କର ସ୍ମୃତି ନଷ୍ଟ ହେଇଯାଇଛି, ତେଣୁ ସେ ଆସାଧ୍ୟ ମୈଥୁନ ମଗାର ମଧ୍ୟ ଏ ବୌଦ୍ଧିକ ଜଗତକୁ ସେ ମୈଥୁନାଗାର ସହିତ ତୁଳନା କରିଛନ୍ତି। ତେଣୁ ସେଇଥିପାଇଁ ଏଇ ବୌଦ୍ଧିକ ଜଗତରେ ଆମର ବିଭିନ୍ନ ଆଶ୍ରମ ବ୍ୟବସ୍ଥା କରାଯାଇଛି, ବିଶେଷ ଭାବରେ ମନୁଷ୍ୟମାନଙ୍କ ପାଇଁ ଏସବୁର ବ୍ୟବସ୍ଥା କରାଯାଇଛି। ତେଣୁ ମନୁଷ୍ୟମାନେ ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ନୈତୃତ୍ୱନା, ଏ ଯେଉଁ ଆମିଷ ରକ୍ଷଣ କରିବା ବା ମଦ୍ୟପାନ କରିବା ବା ସ୍ତ୍ରୀ ସଙ୍ଗ କରିବା ଏ ସମସ୍ତଙ୍କର ରହିଛି, ସମସ୍ତଙ୍କର ସ୍ୱଭାବ ରହିଛି, ସବୁ ପଶୁମାନଙ୍କର ରହିଛି ମନୁଷ୍ୟମାନଙ୍କ ମଧ୍ୟ ରହିଛି। କିନ୍ତୁ ମନୁଷ୍ୟ ସମାଜରେ ସେସବୁ ବ୍ୟବସ୍ଥିତ କରାଯାଇଛି ଯାହାଫଳରେ କି ସେମାନେ ଆଶୁ ନିବୃତ୍ତି ନିଷ୍ଠା ନିବୃତ୍ତି ମାର୍ଗକୁ ଆସିବେ, ପ୍ରବୃତ୍ତି ମାର୍ଗକୁ ନିବୃତ୍ତି ମାର୍ଗକୁ ଆସିବେ। ସେଥିପାଇଁ ଆମର ବିଭିନ୍ନ ଆଶ୍ରମର ବ୍ୟବସ୍ଥା କରାଯାଇଛି, ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ତେଣୁ କେବଳ ଗୃହସ୍ଥ ଆଶ୍ରମରେ ଆମର ସ୍ତ୍ରୀ ସଂଘ ଆଲୋ କରାଯାଇଛି, ଅନ୍ୟ ତିନୋଟି ଆଶ୍ରମରେ ନାହିଁ। ତେଣୁକରି ଆମର ଯୋଉ ଭଗବାନଙ୍କର ନାମ ନେଉଛନ୍ତି, ତା ଦେହରେ ଗୋଟିଏ ଯୋଉ ଚାରୋଟି ବିଧି ନିଷେଧ ରହିଛି, ସେ ବିଧି ନିଷେଧରୁ ଗୋଟିଏ ନିଷେଧ ହେଉଛି ଅବୈଧ ସ୍ତ୍ରୀ ସଂଘ। ତେଣୁ ଏଥିରୁ ମୁକ୍ତ ରହି ଆମେ ଯଦି ଭଗବାନଙ୍କର ନାମ ନେବା, ତାହେଲେ ଆମେ ନିଶ୍ଚିତ ଭାବରେ ଅଭିବୃତ୍ତି କରିପାରିବା। ଏହିଭଳି ଭାବରେ ବିଭିନ୍ନ ପ୍ରକାର ଚବିଶଟି ଗୁରୁଙ୍କର କଥା ରହିଛି। ତେଣୁ ଏହିଭଳି ଭାବରେ ତାଙ୍କୁ ଚବିଶଟି ଗୁରୁଙ୍କ ବିଷୟ ବର୍ଣ୍ଣନା କରି ଭଗବାନ କହୁଛନ୍ତି, ଦତ୍ତାତ୍ରେୟ ମହାରାଜ ସେ ଏ ଶରୀରକୁ ମଧ୍ୟ ଗୋଟେ ପଚିଶତମ ଗୁରୁ ବୋଲି ଗ୍ରହଣ କରିଛନ୍ତି, ପଚିଶତମ ଗୁରୁ। ତେଣୁ ଦତ୍ତାତ୍ରେୟ ମହାରାଜ କହୁଛନ୍ତି, ଲବ୍ଧ୍ୱା ସୁଦୁର୍ଲଭମ ଇଦମ୍ ବହୁତ ମାତେ ମହାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣ ଗତେତ ନ ପତେତ ଅନୁମୃତ ଯାବନ ନିଶ୍ଚୟ ସହ ବିଷୟ କଳୁ ସର୍ବତ ସ୍ୟା। ଆମେ ଯୋଉ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ଅନେକ ଜନ୍ମ ପରେ ଆମେ ଏଇ ମନୁଷ୍ୟ ଜନ୍ମଟି ପାଇଛେ, 80 ଲକ୍ଷ ଜନ୍ମ ବିତିଗଲା ପରେ ଆମେ ଏଇ ମାନବ ଜନ୍ମ ପ୍ରାପ୍ତ ହୋଇଛେ। ତେଣୁ ଏଇ ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହଁ, ସୁଦୁର୍ଲଭ। ତେଣୁ ଏଇ ମାନୁଷ୍ୟ ଜନ୍ମ ପ୍ରାପ୍ତ ହେଇ ଲବ୍ଧା ସୁଦୁର୍ଲଭ ଏଇଟା ବହୁ ସମ୍ଭବାନ ଯେ ଅନେକ ଜନ୍ମ ବିତି ଯାଉଛି, 80 ଲକ୍ଷ ଜନ୍ମ ପରେ ଜଣେ ପ୍ରାପ୍ତ ହେଉଛି, ବହୁ ସମ୍ଭବାନ ବୋଲି କୁହାଯାଉଛି। ତେଣୁ ଏଇ ମାଂସ ଜନ୍ମଟି ଅର୍ଥଦମ, ଏମିତିକି ଦେବ ଲୋକରେ ଜନ୍ମ ହେବାଟା ମଧ୍ୟ ସେଟା ଅର୍ଥଦମ ନୁହଁ, କାରଣ ଏଇ ମନୁଷ୍ୟ ଲୋକରେ ହିଁ ଆମେ ଭଗବତ ଧାମ ଯିବା ପାଇଁ ଆମକୁ ସବୁ ପ୍ରକାର ସୁଯୋଗ ରହିଛି। ସେଥିପାଇଁ ଆମେ କହୁଥିଲେ ପଞ୍ଚମ ସ୍କନ୍ଧରେ ଭୂଗୋଳ ବର୍ଣ୍ଣନା କଲାବେଳେ ଦେବତାମାନେ ମଧ୍ୟ ଭଗବାନ ପ୍ରାର୍ଥନା କରନ୍ତି, ଯେ ଅହୋ ଅମିଷା କିମ କାହାରି ଶୋଭନମ ପ୍ରସନ୍ନ ଏସାମ ସିଦ୍ଧତୁ ସ୍ୱୟଂ ହରି ଯେଇ ଜନ୍ମଲବ୍ଧ ନୃଷୁ ଭାରତ ଆଜିରେ ମୁକୁନ୍ଦ ସେମାନେ ଭଗବାନଙ୍କର ସେବା କରିବା ପାଇଁ ଭାରତବର୍ଷରେ ଜନ୍ମ ହେବା ପାଇଁ ଚାହାନ୍ତି, କାରଣ ସେ ଜନ୍ମରେ ସେମାନେ ଅର୍ଥଦମ ବା ଭଗବତ ଧାମ ଯିବା ପାଇଁ ସୁଯୋଗ ନଥାଏ। ତେଣୁ ଏଇ ମନୁଷ୍ୟ ଜନ୍ମ ହେଉଛି ଅର୍ଥଦମ ବୋଲି କୁହାଯାଇଛି, କିନ୍ତୁ ଇଏ ହେଉଛି ଅନିତ୍ୟ, କେତେ ବର୍ଷ ଜଣେ ବଞ୍ଚିବେ ତାର ଠିକ୍ ଠିକଣା ନାହିଁ। କିନ୍ତୁ ଯେଉଁମାନେ ଧୀର ବ୍ୟକ୍ତି, ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ସଂଯମ କରିପାରିଛନ୍ତି, ସେମାନେ ତୂର୍ଣ୍ଣ ଯତେତ ନ ପତେତ ଅନୁମୃତ ଯାବନ ଖୁବ୍ ଶୀଘ୍ର ଏଇଟା ପାଇଁ ଚେଷ୍ଟା କରିବା କଥା। ଯେତେଦିନ ପର୍ଯ୍ୟନ୍ତ ଏ ଶରୀର ମୃତ୍ୟୁ କବଳିତ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ନିଶ୍ଚୟ ସହାୟ ଶ୍ରେୟ ସାଧନ ପାଇଁ ଚେଷ୍ଟା କରିବା କଥା, ନହେଲେ ବିଷୟ ଖଳୁ ସର୍ବତ ସ୍ୟା, ସବୁଠାରେ ଏଇ ବିଷୟ ରହିଛି। ତେଣୁ ମନୁଷ୍ୟର ପ୍ରକୃତ କର୍ତ୍ତବ୍ୟ ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ
ହରେ କୃଷ୍ଣ କୃଷ୍ଣ କୃଷ୍ଣ।
ସେଭଳି ପ୍ରାୟ ଭଗବତ ଗୀତାରେ ଯୋଉ ସବୁ ଜ୍ଞାନ ଅଛି, ସେସବୁ ମଧ୍ୟ ଏହି ଭାଗବତର ଏକାଦଶ ସ୍କନ୍ଧରେ ଭଗବାନ ଉଦ୍ଧବକୁ କହିଛନ୍ତି। ଦଶମ ଅଧ୍ୟାୟରେ ଭଗବାନ ଏହି ସ୍ୱର୍ଗ ବିଷୟରେ କହିଛନ୍ତି, ସ୍ୱର୍ଗକୁ କେଉଁମାନେ ଯାଆନ୍ତି। ବେଦରେ ତିନୋଟି କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନ କାଣ୍ଡ, ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ତେଣୁ କର୍ମକାଣ୍ଡ ଧାରା ପ୍ରତି ପ୍ରାୟ ଅଧିକାଂଶ ବେଦ ପାଠ କରିବା ବ୍ୟକ୍ତି ଅଧିକାଂଶ ଏଠିକି ଆସକ୍ତି କରି ଆସନ୍ତି, କାରଣ ଏହି କର୍ମକାଣ୍ଡରେ ଯୋଉ ବିଭିନ୍ନ ଉଚ୍ଚ ଲୋକର ବର୍ଣ୍ଣନା କରାଯାଇଛି, ଯୋଉ ଐଶ୍ୱର୍ଯ୍ୟ ବ୍ୟବସ୍ଥା କରାଯାଇଛି, ସେଇଥିରେ ସେମାନେ ଆକର୍ଷିତ ହେଇକିରି ବେଦର କର୍ମକାଣ୍ଡ ଧାରା ପ୍ରତି ସେମାନେ ଏହିସବୁ କର୍ମକାଣ୍ଡ ଯଜ୍ଞ ଆୟୋଜନ କରନ୍ତି। ତେଣୁ ଯେଉଁଭଳି ଭାବେ ଭଗବତ ଗୀତାରେ କୁହାଯାଇଛି, ସେଇଭଳି ଭାବେ ଭାଗବତରେ ମଧ୍ୟ କୁହାଯାଉଛି ଯେ ଇଷ୍ଟ୍ରେହ ଦେବତା ଯଜ୍ଞ ସ୍ୱଲୋକ ଜାଗିତା ଟିକ ମୁଞ୍ଜିତ ଦେବବତ୍ର ଭୋଗାନ ଦିବ୍ୟାନ ନିଜାର୍ଜିତାନ। ଭଗବତ ଗୀତା ନବମ ଅଧ୍ୟାୟରେ ଯୋଉ ଭଗବାନ କହିଛନ୍ତି ଯେ ବିଭିନ୍ନ ଯୋଉ ତ୍ରୈବିଦ୍ୟାମାନ ସମବା କୃତ ଭାବା ଜନିରିଷ୍ଟ ସୁରବତି ପ୍ରାର୍ଥନ୍ତି ତେ ପୁଣ୍ୟ ଆସାଧ୍ୟ ସୁରେନ୍ଦ୍ର ଲୋକମ ଦିବ୍ୟାଙ୍ଗ ଦେବ ଭୋଗାନ। ଏଇ ଯୋଉ କର୍ମକାଣ୍ଡ ଯଜ୍ଞ ଯୋଉମାନେ କରନ୍ତି, ସେମାନେ ସେ ସ୍ୱର୍ଗକୁ ଯିବା ପାଇଁ ସେମାନେ ଯଜ୍ଞ ସବୁ କରନ୍ତି। ତେଣୁ ତାବତ୍ ପ୍ରମୋଦତେ ସ୍ୱର୍ଗେ ଯାବତ୍ ପୁଣ୍ୟ ସମାପତି, କିନ୍ତୁ ତାଙ୍କର ଏଇ ପୁଣ୍ୟକର୍ମ ଥିବା ପର୍ଯ୍ୟନ୍ତ ସେ ସେଠି ରହିବେ। ପୁଣ୍ୟକର୍ମ ସରିଗଲେ କ୍ଷୀଣ ପୁଣ୍ୟ ପ୍ରତ୍ୟ ବା ଅନିଚ୍ଛନ୍ କାଳ ଚାଳିତ, ଯଦି ସେମାନେ ଚାହାନ୍ତି ନାହିଁ କିନ୍ତୁ ତଥାପି ତାଙ୍କର ପୁଣ୍ୟକର୍ମ ଶେଷ ହୋଇଗଲେ ସେମାନେ ପୁଣି ପତନ ହୁଏ ତାଙ୍କର କାଳ ଚାଳିତ ଅନିଚ୍ଛନ୍। ଯଦି ନ ଚାହାନ୍ତି ନାହିଁ କିନ୍ତୁ କାଳ ଦ୍ୱାରା ପ୍ରେରିତ ହେଇକରି ସେମାନେ ପୁଣି ତାଙ୍କର ପତନ ହେଇଯାଏ। ଏକଥା ପ୍ରଭୁ ଗୀତାରେ ମଧ୍ୟ ଭଗବାନ କହିଛନ୍ତି। ତେଣୁ ଏହିଭଳି ଭାବରେ ଦଶମ ଅଧ୍ୟାୟରେ ସ୍ୱର୍ଗୀୟ ଭୋଗ ବିଷୟରେ ବର୍ଣ୍ଣନା କରି ଏକାଦଶ ଅଧ୍ୟାୟରେ ବଦ୍ଧ ମୁକ୍ତ ଏବଂ ଭକ୍ତର ସ୍ୱରୂପ ବିଷୟରେ ବର୍ଣ୍ଣନା କରିଛନ୍ତି ଭଗବାନ। ଭଗବାନ କହୁଛନ୍ତି ସପ୍ତ ବ୍ରହ୍ମାଣୀ ସ୍ନାତ ନ ନିଷ୍ଣାୟା ପରେ ଯଦି ସମସ୍ତ ଶ୍ରମ କର ଅଧୀନ ବିବରକ୍ଷତା, ଯେଉଁମାନେ ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରନ୍ତି ଶବ୍ଦ ବ୍ରହ୍ମଣ ନିଷ୍ଣାନ୍ତ ବହୁତ ଶାସ୍ତ୍ର ଜାଣନ୍ତ ସବୁ କିଛି ଶାସ୍ତ୍ର କଥା ଜାଣନ୍ତି କିନ୍ତୁ ନ ନିଷ୍ଣାୟା ପରେ ଯଦି, କିନ୍ତୁ ଶାସ୍ତ୍ର ଯେଉଁ ମୁଖ୍ୟ ତାତ୍ପର୍ଯ୍ୟ କିନ୍ତୁ ଭଗବତର ଭଗବାନ କହିଛନ୍ତି ବେଦିଶ ସର୍ବେ ରହମେବ୍ୟ ବେଦ୍ୟୋ, ସମସ୍ତ ବେଦରେ ଜ୍ଞାନ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ତାଙ୍କର ଶରଣରେ ଯଦି ନ ଯିବେ ତାହେଲେ ସମସ୍ତ ଶ୍ରମ ଫଳ, ତାଙ୍କର କେବଳ ଏ ଯେଉଁ ସବୁ ଶାସ୍ତ୍ର ଅଧ୍ୟୟନ କଲେ ଏ କେବଳ ଶ୍ରମ, ତାର ଫଳ ମଧ୍ୟ ସେଇ ଶ୍ରମ। କିଭଳି ନା ଅଧୀନ ନିବରକ୍ଷତା, ଜଣେ ଯଦି ଗାଈକୁ ପାଳନ କରୁଛି ଗୋପାଳନ କରୁଛନ୍ତି କିନ୍ତୁ ସେ ଗାଈ କ୍ଷୀର ଦେଉନି, ସେ ଯେଭଳି ଭାବରେ ବୃଥାରେ ପରିଣତ ହେଉଛି ସେଇଭଳି ଭାବରେ ଯେଉଁମାନେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ଭଗବାନ ପାଦପଦ୍ମରେ ଆଶ୍ରୟ ନେଉନାହାନ୍ତି ତାଙ୍କର ସମସ୍ତ ଶ୍ରମ କେବଳ ଶ୍ରମରେ ହିଁ ଦେଉଛି। ତେଣୁ ଏଇଭଳି ଭାବରେ ଭଗବତ ଗୀତା ଭାଗବତମ ଏକାଶ ସ୍କନ୍ଧରେ ବହୁତ କଥା ଭଗବାନ କହିଛନ୍ତି। ତେଣୁ ବିଶେଷ ଭାବରେ ସେ କହୁଛନ୍ତି ଯେ ଏଇ ସତ୍ସଙ୍ଗର ମହିମାକୁ କହୁଛନ୍ତି ଭଗବାନ, ଏଇ ସତ୍ସଙ୍ଗ ମାଧ୍ୟମରେ ହିଁ ଆମେ ଏଇ ଭକ୍ତି ପ୍ରାପ୍ତ ହୋଇପାରିବା। ସେଥିପାଇଁ ବିଶେଷ ଭାବରେ ଦ୍ୱାଦଶ ଅଧ୍ୟାୟରେ ଏଇ ସତ୍ସଙ୍ଗର ମହିମାକୁ ଆଉ ଥରେ ପୁଣି ମଧ୍ୟ ସେ କହିଛନ୍ତି ଭଗବାନ ଉଦ୍ଧବଙ୍କୁ। ତେଣୁ ସେ କହୁଛନ୍ତି ନ ରୋଧ ଇତି ମାମ ଯୋଗ ନ ସାଂଖ୍ୟମ ଧର୍ମ ଏବ ଚ ନ ସ୍ୱାଧ୍ୟାୟ ତପସ୍ତ୍ୟାଗ ନିଷ୍ଠା କୀର୍ତ୍ତନ ନ ଦକ୍ଷିଣା ରତାଣି ଯଜ୍ଞ ଛନ୍ଦାସି ତୀର୍ଥାନି ନିୟମା ଜମା ଯଥା ବରୁନ୍ଦେ ସତ୍ସଙ୍ଗ ସର୍ବସଙ୍ଗ ଉପହିମା। ଏହି ସତ୍ସଙ୍ଗର ମହିମା ଭଗବାନ ଭାଗବତ ଏକାଶ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ସତ୍ସଙ୍ଗର ମହିମା ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏବଂ ଭଗବାନ ମଧ୍ୟ ନିଜେ କହୁଛନ୍ତି ସତ୍ସଙ୍ଗର ମହିମା। ଭଗବାନ କହୁଛନ୍ତି ମତେ ଯୋଗ ଦ୍ୱାରା ଜଣେ ବଶୀଭୂତ କରିପାରିବ ନାହିଁ, ବା ସାଂଖ୍ୟ ଆଲୋଚନା କରିପାରିବ ନାହିଁ, ବା ସ୍ୱାଧ୍ୟାୟ ଯେଉଁ ଅଧ୍ୟୟନ କରି ଶାସ୍ତ୍ର ଅଧ୍ୟୟନ କରି ମଧ୍ୟ ମତେ ବଶୀଭୂତ କରିପାରିବ, ବା ତପସ୍ୟା ତ୍ୟାଗ ବିଭିନ୍ନ ଯେଉଁ ତଥାଗତ ଲୋକ ହୋଇଥିବାର କାର୍ଯ୍ୟ ବା ଦକ୍ଷିଣା ପ୍ରଦାନ କରି ବା ବିଭିନ୍ନ ବ୍ରତ ସବୁ ରହିଛି ତାକୁ ପାଳନ କରି ବିଭିନ୍ନ ଯଜ୍ଞ ଦେବ ପୂଜା ଇତ୍ୟାଦି ଯଜ୍ଞ ବା ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ବା ବିଭିନ୍ନ ତୀର୍ଥ ପର୍ଯ୍ୟଟନ କରି ବା ବିଭିନ୍ନ ନିୟମ ଯମ ଇତ୍ୟାଦି ପାଳନ କରି ବା ଏହିସବୁ ଦ୍ୱାରା ଜଣେ ଯେତେବେଳେ ଯେଭଳି ଭାବରେ ଭଗବାନଙ୍କୁ ତାଙ୍କର ବଶୀଭୂତ କରିପାରିବେ ନାହିଁ, ଯେଭଳି କିଭଳି ଭଗବାନ ବଶୀଭୂତ ହେବେ ନା ଯଥା ଆବରୁନ୍ଦେ ସତ୍ସଙ୍ଗ, ଏହି ସତ୍ସଙ୍ଗ ହିଁ ଭଗବାନଙ୍କୁ ଭଗବାନ ତାଙ୍କର ବଶୀଭୂତ ହେଇଯାନ୍ତି ସତ୍ସଙ୍ଗ ମାଧ୍ୟମରେ। ତେଣୁ ବିଶେଷ ଭାବରେ ବର୍ଣ୍ଣନା କରାଯାଉଛି ଏମିତିକି ଦୈତ୍ୟ ରାକ୍ଷସ ଖଗ ମୃଗ ଗନ୍ଧର୍ବ ଅପ୍ସରା ନାଗ ସିଦ୍ଧ ଚାରଣ ଗୁହକ ବିଦ୍ୟାଧର ମନୁଷ୍ୟ ମନୁଷ୍ୟମାନଙ୍କ ମଧ୍ୟ ବୈଶ୍ୟ ଶୂଦ୍ର ସ୍ତ୍ରୀ ଏବଂ ଆହୁରି ଯେଉଁମାନେ ବର୍ଣ୍ଣାଶ୍ରମ ତଳରେ ଅଛନ୍ତି ସେମାନେ ସମସ୍ତେ ଏହି ସତ୍ସଙ୍ଗ ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଆମର ବହୁତ ଉଦାହରଣ ରହିଛି, ଆମେ ଗୋଟିଏ ଦୁଇଟି ଉଦାହରଣ ଦେଇକରି ଆମର ଅନ୍ୟ ଆଡ଼କୁ ଯିବା। ବୃଷପର୍ବା ଇଏ ଦୈତ୍ୟକୂଳରେ ବୃଷପର୍ବା ଯାହାଙ୍କର କନ୍ୟା ଥିଲେ ଶର୍ମିଷ୍ଠା ଏବଂ ଶର୍ମିଷ୍ଠା ଦେବଦାନଙ୍କର ଯେଉଁ ଆମେ କଥା କହିଥିଲେ ଦେବଦାନୀ ଦଜାତି ବ୍ୟବହାର କରିଥିଲେ ସେହି କଥା ପ୍ରସଙ୍ଗରେ କୁହାହଉଛି ବୃଷପର୍ବା ସେ ପ୍ରଥମେ ମୁନିମାନଙ୍କ ଦ୍ୱାରା ପାଳିତ ହେଇଥିଲେ ତେଣୁ ସେ ଭଗବାନ ପ୍ରାପ୍ତ ହେଲେ ଅନ୍ତିମରେ। ବଳି ମହାରାଜ କଥା ଆପଣ ଜାଣନ୍ତି, ଅଷ୍ଟମ ସ୍କନ୍ଧରେ ଆମେ ବର୍ଣ୍ଣନା କରିଥିଲେ, 15-23 9 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ସେ ଏଇ ପ୍ରହ୍ଲାଦକୁ ସଂଲାଭ କରି ସେ ଜଣେ ଆଜି ମହାଜନରେ ପରିଣତ ହେଇଛନ୍ତି, ଦ୍ୱାଦଶ ମହାଜନ ଭିତରେ ବଳି ଜଣେ ମହାଜନ। ସେଭଳି ଭାବରେ ବାଣ ଜଣେ ରାଜା ଥିଲେ, ଯିଏକି ବଳି ମହାରାଜଙ୍କର ପୁତ୍ର, 100 ପୁତ୍ରଙ୍କ ଭିତରେ ଶ୍ରେଷ୍ଠ ପୁତ୍ର ହେଉଛି ବାଣ, ବାଣାସୁର। ସେ ଭଗବାନ ଶିବଜୀଙ୍କର କୃପାଲାଭ କରିଥିଲେ, ମହାଦେବଙ୍କର ସଙ୍ଗ କରି ସତ୍ସଙ୍ଗ ଫଳରେ ସେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଥିଲେ। ଉଷା ଏବଂ ଅନିରୁଦ୍ଧଙ୍କର ପରିଣାମ ଯୋଉ ରହିଛି, ସେ ସବୁ ରହିଛି, ଏଥିରେ ବର୍ଣ୍ଣନା କରାଯାଇଛି, ଆମେ ତାକୁ ବର୍ଣ୍ଣନା କରିନେ ବିଶେଷ ଭାବରେ। ଆଉ ଜଣେ ମୟଦାନ ବିଷୟରେ ମୁଁ କହିଥିଲି, ଯିଏକି ପାଣ୍ଡବ ମାନଙ୍କ ପାଇଁ ଗୋଟେ ସଭା ନିର୍ମାଣ କରିଥିଲେ, ଯୋଉ ସଭାକୁ ଦେଖି ଜଳକୁ ସ୍ଥଳ, ସ୍ଥଳକୁ ଜଳ ବୋଲି ଚିନ୍ତା କରି ଦୁର୍ଯ୍ୟୋଧନ ସେ ଅନ୍ୟମାନେ ସବୁ ହସିଥିଲେ ତାଙ୍କ ଉପରେ। ସେ ମୟଦାନ ସେ ପାଣ୍ଡବମାନଙ୍କ ସଂଗ୍ରହ କରିକିରି ଅନ୍ତିମରେ ସେ ଭଗବାନ ପ୍ରାପ୍ତ ହୋଇଛନ୍ତି। ସେଇଭଳି ଭାବେ ବିଭୀଷଣ ହନୁମାନଙ୍କ ସଂଗ୍ରହ କରି ଭଗବାନ ପ୍ରାପ୍ତ ହୋଇଛନ୍ତି। ସୁଗ୍ରୀବ ଏବଂ ହନୁମାନ ସେ ମଧ୍ୟ ଲକ୍ଷ୍ମଣ ଦେବଙ୍କର ସଂଗ୍ରହ କରି ଭଗବାନ ପ୍ରାପ୍ତ ହୋଇଛନ୍ତି। ସୁଗ୍ରୀବ ହନୁମାନ ଗଲା ଗଜରାଜ କଥା ଯେଉଁ ଆମେ କହିଲେ, ଅଷ୍ଟମ ସ୍କନ୍ଧରେ ଚତୁର୍ଥ ମାନଙ୍କ ସମୟରେ ଯେଉଁ ହରିଙ୍କର ଲୀଳା ହୋଇଥିଲା, ଗଜ ଉଦ୍ଧାରଣ ଲୀଳା, ସେଇ ଗଜରାଜ ସେ ନାରଦ ମୁନିଙ୍କର ସଂଗ୍ରହ କରିଥିଲେ, ଯେଉଁଥିପାଇଁ ସେ ଆଜି ଭଗବତ ଧାମ ଯାତ୍ରା କଲେ। ସେଇଭଳି ଭାବେ ଚଟାୟୁ, ଗରୁଡ଼ ଇତ୍ୟାଦି ଏମାନେ ସବୁ ଭଗବାନଙ୍କ ପିତା ଦଶରଥ ମହାରାଜଙ୍କର ସଂଗ୍ରହ କରିଥିଲେ, ଯାହାଫଳରେ ସେ ଭଗବାନ ପ୍ରାପ୍ତ ହେଲେ। ତେଣୁ ବ୍ୟାଧ ଥିଲେ, ବ୍ୟାଧଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେ ଜଣେ ବୈଷ୍ଣବ ରାଜାଙ୍କର ସଂଗ୍ରହ କରି ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ। କୁବ୍ଜା କଥା ଆମେ ବର୍ଣ୍ଣନା କରିଛେ, କୁବ୍ଜା ମଧ୍ୟ ସେ ବର୍ଣ୍ଣନା କରାଯାଇଛି, ସେ ହରିବଂଶରେ ବର୍ଣ୍ଣନା କରାଯାଇଛି, ସେ ନାରଦଙ୍କର ସଂଗ୍ରହ କରିଥିଲେ, ଯାହାଫଳରେ ସେ ଭଗବାନ ପ୍ରାପ୍ତ ହେଲେ। ଏବଂ ଗୋପୀମାନେ ମଧ୍ୟ ବିଭିନ୍ନ ସାଧୁ ମୁନି ଗୋପୀମାନଙ୍କ ଭିତରେ ବିଭିନ୍ନ ପ୍ରକାର ଗୋପୀମାନେ ଅଛନ୍ତି, ବିଶେଷ ଭାବରେ ଯେଉଁମାନେ ମୁନିଚରି ଗୋପୀ ଯେଉଁମାନେ ପୂର୍ବଜନ୍ମରେ ମୁନି ଥିଲେ, ସେମାନେ ବହୁତ ସାଧୁସନ କରିଥିଲେ ଏବଂ ନିତ୍ୟ ସିଦ୍ଧ ଗୋପୀମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ଭଗବାନ ପ୍ରାପ୍ତ ହୋଇଥିଲେ। ସେଇଭଳି ଭାବରେ ଯଜ୍ଞପତ୍ନୀମାନେ ସେମାନେ ବ୍ରଜସ୍ତ୍ରୀମାନଙ୍କର ସଂଗ୍ରହ କରି, ବ୍ରଜସ୍ତ୍ରୀମାନେ ବ୍ରଜର ଗୋପୀମାନେ ଯେତେବେଳେ ତାଙ୍କର କ୍ଷୀର ଲହୁଣୀ ଇତ୍ୟାଦି ବିକ୍ରୟ କରିବା ପାଇଁ ଆସନ୍ତି ମଥୁରା ସହରକୁ, ସେତେବେଳେ ବର୍ଣ୍ଣନା କରାଯାଇଛି, ବିକ୍ରେ ଦୁକାମା କ୍ଷୀର ଗୋପ କନ୍ୟା ମୁରାରି ପାଦା ପ୍ରୀତ ଚିତ୍ତ ବୃତ୍ତି ଦଧ୍ୟାଧିକମ୍ ମୋ ପ୍ରସାଦ ଗୋଚର ଗୋବିନ୍ଦ ଧାମ ଧର୍ମାଧରେତି ଗୋବିନ୍ଦ। ସେତେବେଳେ ବ୍ରଜର ଗୋପୀମାନେ ଦହି ଲହୁଣୀ ଇତ୍ୟାଦି ବିକ୍ରି କରିବାକୁ ଯାଆନ୍ତି ମଥୁରାରେ, ସେତେବେଳେ ସେ କହନ୍ତି ନାହିଁ ଦହି ନବ କି ଲହୁଣୀ ନବ, ସେ କହନ୍ତି ଗୋବିନ୍ଦ ନବ ନା ଦାମୋଦର ନବ ନା ମାଧବ ନବ। ତେଣୁ ଏଇ ବ୍ରାହ୍ମଣଙ୍କର ପତ୍ନୀମାନେ ଯଜ୍ଞପତ୍ନୀ, ଯାହାଙ୍କ ବିଷୟରେ ଆମେ ଆଲୋଚନା କରିନେ, କିନ୍ତୁ ଭଗବାନଙ୍କର ଗୋଟେ ଲୀଳା ହୋଇଥିଲା, ଯଜ୍ଞପତ୍ନୀମାନେ ତାଙ୍କର ସ୍ୱାମୀଙ୍କର କଥାକୁ ଗ୍ରହଣ ନ କରି ତାଙ୍କର ଯେତେବେଳେ ଭଗବାନ ତାଙ୍କର ସାଙ୍ଗ ବାଳକଙ୍କୁ ପ୍ରେରଣ କରିଥିଲେ ଖାଦ୍ୟ, କିଛି ଖାଦ୍ୟ ପ୍ରଦାନ କରିବା ପାଇଁ, ସେମାନେ ସବୁ ସେଇ ଯୋଉ କର୍ମକାଣ୍ଡ ଯଜ୍ଞ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ଖାଦ୍ୟକୁ ସେସବୁ ନେଇକି ଭଗବାନ ପ୍ରଦାନ କରିଥିଲେ। ତେଣୁ କୁହାଯାଏ ଜୟ ଦ୍ୱିଜ ପତ୍ନୀ ଜୟ ନାଗ କନ୍ୟା ଗଣ ଭକ୍ତିତେ ଯାହାର ପାଇଲ ଗୋବିନ୍ଦ ଚରଣ। ତେଣୁ ଏଇଭଳି ଭାବରେ ସାଧୁସଙ୍ଗର ମହିମା ବର୍ଣ୍ଣନା କରାଯାଇଛି, ଆମର ଭାଗବତ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ସାଧୁସଙ୍ଗ ବିଷୟ ବର୍ଣ୍ଣନା କରାଯାଇଛି। ତୁଳୟାମ ରବିନାଭି ନ ସ୍ୱର୍ଗମ ନ ପୁନର୍ଭବମ ଭାଗବତ ସାଙ୍ଗ ସଂଘର୍ଷ ମଟ୍ୟନାମ କିମୁଦାଶିଷ, ମର୍ତ୍ତ ଲୋକରେ ସବୁଠୁ ଶ୍ରେଷ୍ଠ ଆଶୀର୍ବାଦ ହେଉଛି ଏଇ ସାଧୁସଙ୍ଗ। ଏ ସାଧୁସଙ୍ଗ ସହିତ, ସାଧୁସଙ୍ଗର ଲବ ସହିତ, ମାନେ ଏକ ଭାଗରୁ ଏଗାର ଭାଗରୁ ଏକ, ଗୋଟେ ସେକେଣ୍ଡରୁ ଏଗାର ଭାଗରୁ ଏକ ସହିତ ମଧ୍ୟ, ଗୋଟେ ସେକେଣ୍ଡରୁ ଏଗାର ଯାହା ହଉ 1/11 ଅଫ୍ ଏ ସେକେଣ୍ଡ, ଇଏ ହେଉଛି ଗୋଟେ ଲବ। ଏତିକି ସମୟ ଯଦି ଜଣେ ସାଧୁସଙ୍ଗ କରିଛି, ତା ସହିତ ସ୍ୱର୍ଗ ମଧ୍ୟ ସମାନ ହେଇପାରିବ ନାହିଁ, ମୁକ୍ତି ମଧ୍ୟ ସମାନ ହେଇପାରିବ ନାହିଁ, ଯେଉଁମାନେ ଭୌତିକ ଜଗତରୁ ବାହାର ହେଇଯାଉଛନ୍ତି ସେଇଟା ମଧ୍ୟ ସମାନ ହେଇପାରିବ ନାହିଁ, ବା ଯୋଗ ସିଦ୍ଧି ମଧ୍ୟ ସମାନ ହେଇପାରିବ ନାହିଁ। ତେଣୁ କୁହାଯାଇଛି ସାଧୁସଙ୍ଗ ସାଧୁସଙ୍ଗ ସର୍ବଶାସ୍ତ୍ର କହେ ଲବେ ମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି ହଏ। ସାଧାରଣତଃ ଭୌତିକ ଜଗତରେ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ତାର କାରଣ ହେଉଛି ସାଧୁସଙ୍ଗ ଅସତ୍ସଙ୍ଗ ସତ୍ସଙ୍ଗାନ ଯୋଉ ରହିଛି ଭାଗବତ ପ୍ରଥମ ଦଶମ ଅଧ୍ୟାୟରେ ସତ୍ସଙ୍ଗାନ ମୁକ୍ତ ଦୁଃସଙ୍ଗ ହାତୁ ନୋତ୍ସାହତେ ବୁଦ୍ଧ। ସତ୍ସଙ୍ଗ ଦ୍ୱାରା ଆମେ ଏଇ ଦୁଃସଙ୍ଗ ବା ଅସତ୍ସଙ୍ଗକୁ ତ୍ୟାଗ କରିପାରିବା। ଯଦି ସତ୍ସଙ୍ଗ ନ କରିବା ତାହେଲେ ଆମେ ଅସତ୍ସଙ୍ଗ କରିବା। ଏଇ ଦୁଇଟି ଯେମିତି କରିବା, ସତ୍ସଙ୍ଗ ନହେଲେ ଅସତ୍ସଙ୍ଗ। ଯେଉଁମାନେ ଯଦି ସତ୍ସଙ୍ଗ ନ କରିବେ ତାହେଲେ ସେ ଅସତ୍ସଙ୍ଗ କରିବେ। ଅସତ୍ସଙ୍ଗ ଫଳରେ କଣ ହବ ନା ସେମାନେ ନରକକୁ ଗମନ କରିବେ। ସତ୍ସଙ୍ଗ ଫଳରେ ସେମାନେ ଭଗବତ ଧାମକୁ ଯାତ୍ରା କରିବେ। ତେଣୁ ଏଇଭଳି ଭାବରେ ଏକାଦଶ ଦ୍ୱାଦଶ ଅଧ୍ୟାୟରେ ଭଗବାନ ସତ୍ସଙ୍ଗର ମହିମା ଗୋଟିଏ ଅଧ୍ୟାୟ ବର୍ଣ୍ଣନା କରିଛନ୍ତି, ପୁରା ପୁରା ଗୋଟିଏ ଅଧ୍ୟାୟ। ତେଣୁ ତେର ଅଧ୍ୟାୟରେ ଭଗବାନ ଅଂଶଗୀତ ବିଷୟରେ କହିଛନ୍ତି, ଯୋଉଟାକ ଏଇଠି ଏଇ ପର୍ଯ୍ୟନ୍ତ ଆମ ଗତକାଲି କହିବାର ଥିଲା, ଯାହା ହଉ ଆମେ ଆଜି ଆରମ୍ଭ କଲେ। ତେଣୁ ଚଉଦ ଅଧ୍ୟାୟରେ ଭଗବାନ ଭକ୍ତି ଯୋଗର ମହିମା ବର୍ଣ୍ଣନା କରୁଛନ୍ତି। ସେଇ ଅଧ୍ୟାୟରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ହେ ଉଦ୍ଧବ ନ ତଥା ମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତଥା ଭଗବାନ। ହେ ଉଦ୍ଧବ ତମର ଏତେ ପ୍ରିୟ, ଏତେ ପ୍ରିୟ ଆଉ କେହି ନୁହନ୍ତି। ଉଦ୍ଧବ କହୁଛନ୍ତି ଆପଣଙ୍କର ଯେ ପୁତ୍ର କଣ ଏତେ ପ୍ରିୟ ନା ନା ଆତ୍ମଯୋନି ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି ନା ସଂକର୍ଷଣ ଏ ଶଙ୍କର ଶିବଜୀ ସେଟା ଆପଣଙ୍କର ବିସ୍ତାର ନା ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି ନା ସଂକର୍ଷଣ ସେ ତ ପ୍ରଥମ ବିସ୍ତାର ଆପଣଙ୍କର ନା ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି ନା ଅନ୍ତ ଆପଣ ଲକ୍ଷ୍ମୀ ଦେବୀ ଆପଣଙ୍କ ପତ୍ନୀ ତ ଆପଣ ନିଶ୍ଚିତ ପ୍ରିୟ ହେଇଥିବେ ନା ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି ନା ଆପଣଙ୍କ ନିଜ ଆତ୍ମା ତ ନିଜ ପ୍ରିୟ ହେଇଥିବ ନା 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 ନୈବାତ୍ମା ସେ ଯଥା ଭଗବାନ ଭଗବାନ କହୁଛନ୍ତି ଏମାନେ ମୋର କେହି ଏତେ ପ୍ରିୟ ନୁହନ୍ତି ଯେମିତି ମୋ ନିଜର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହେଁ ଯେଭଳି ତମେ ମୋର ପ୍ରିୟ। ତେଣୁ ଏଇଥିରେ ଆମେ ଜାଣିବା ଉଦ୍ଧବ କେତେ ଭଗବାନ ପ୍ରିୟ। ତେଣୁ ଭଗବାନ କହୁଛନ୍ତି ନ ସାଧେତି ମାନ ଯୋଗ ନ ସାଂଖ୍ୟମ ଧର୍ମ ଉଦ୍ଧବ ନ ଶ୍ରଦ୍ଧା ତପସ୍ତା ହୋ ଯଥା ଭକ୍ତି ମମ ଜିତା ଭକ୍ତାହମେ କାୟ ଶ୍ରଦ୍ଧାତ୍ମା ସ୍ତ୍ରିୟ ସତାମ ଭକ୍ତି ପୁନାଦି ମନିଷ୍ଠା ସ୍ୱପକା ନାଭ ସମ୍ଭବା। ତେଣୁ ଅନ୍ୟ କୌଣସି ଉପାୟରେ ଯୋଉ ବିଭିନ୍ନ ପ୍ରକାର କର୍ମ ମାର୍ଗ ଅଛି ତେଣୁ ଜଣେ କହନ୍ତି ଯେ କୌଣସି ମାର୍ଗରେ ଗଲେ ଆମେ ସେ ଭଗବାନ ପ୍ରାପ୍ତ ହେବା, କିନ୍ତୁ ସେଇଟା ଆମର ଶାସ୍ତ୍ର ଅନୁଭୂତ କଥା ନୁହଁ। ଯେମିତି ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଥିଲେ କ ପନ୍ଥା, ଏ ଚାରୋଟି ମୁଖ୍ୟ ପ୍ରଶ୍ନ ଥିଲା ମହାଭାରତରେ ଏ ଯୋଉ ବନ ପର୍ବରେ। ଯୁଧିଷ୍ଠିର ମହାରାଜ କଥା କହୁଥିଲେ ଯେ ତର୍କ ପ୍ରତିଷ୍ଠ ଶ୍ରୁତ ବିଭିନ୍ନ ନାଶ ଋଷିକେଶ ମତମ ନ ଭିନ୍ନ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହ୍ୟାମ ମହାଜନ ଜେନ ଗତ ପନ୍ଥା। ତର୍କରେ ଆମେ ଜାଣିପାରିବା ନାହିଁ ପ୍ରକୃତ ପନ୍ଥା କଣ। ଶ୍ରୁତ ବିଭିନ୍ନ ପ୍ରକାର ଶାସ୍ତ୍ର ମଧ୍ୟ ଅଛନ୍ତି ଯୋଉଥିରେ କୁହାଯାଉଛି ଇଏ ହଉଛନ୍ତି ଆରାଧ୍ୟ ବା ସିଏ ଆରାଧ୍ୟ ଏଇଭଳି ଭାବେ କୁହାଯାଇଛି। ଏବଂ ତର୍କ ପ୍ରତିଷ୍ଠ ବିଭିନ୍ନ ଋଷିମାନେ ମଧ୍ୟ ବିଭିନ୍ନ କଥା କହିଛନ୍ତି, କିନ୍ତୁ ଧର୍ମର ତତ୍ତ୍ୱ ଜାଣିବା ଏତେ ସହଜ ନୁହଁ, ଧର୍ମର ତତ୍ତ୍ୱ ବହୁତ ଗଭୀର। ତେଣୁ ମହାଜନ ଜେନ ଗତ ସେ ପନ୍ଥା, ମହାଜନ ମାନେ ଯୋଉ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସେଇଟା ହଉଛି ପ୍ରକୃତ ପନ୍ଥା। ତେଣୁ ଭଗବାନ ନିଜେ ମଧ୍ୟ କହୁଛନ୍ତି ସେ କଥା, ମତେ ତମେ ନ ସାଧେ ଯୋଗ ଦ୍ୱାରା ବା ସାଂଖ୍ୟ ଆଲୋଚନା ଦ୍ୱାରା ବା ସ୍ୱାଧ୍ୟାୟ ଦ୍ୱାରା ବା ତପ ତ୍ୟାଗ ଇତ୍ୟାଦି ଦ୍ୱାରା ମତେ ତମେ ପ୍ରାପ୍ତ ହେଇପାରିବନି, ଯେଭଳି ଭାବରେ ତମେ ଭକ୍ତିରେ ମତେ ପ୍ରାପ୍ତ ହେଇପାରିବ। ତେଣୁ ଭଗବାନ କହୁଛନ୍ତି ଭକ୍ତ୍ୟାହମ ଏକାଗ୍ରାହ୍ୟ ଏକମାତ୍ର ଭକ୍ତି ଦ୍ୱାରା ହିଁ ମୁଁ ଗ୍ରହଣୀୟ ହେଇପାରିବି। ଭକ୍ତ୍ୟାହମ ଏକାଗ୍ରାହ୍ୟ ଶ୍ରଦ୍ଧାତ୍ମା ପ୍ରିୟ ସତାମ ଭକ୍ତିରେ ଭକ୍ତ ଯିଏ ମୋର ବହୁତ ପ୍ରିୟ ବହୁତ ଅତ୍ୟନ୍ତ ପ୍ରିୟ ଭକ୍ତି ପୂର୍ଣ୍ଣାଧି ମନ ନିଷ୍ଠା ଭକ୍ତି ସମସ୍ତଙ୍କୁ ଭକ୍ତମାନଙ୍କୁ ପବିତ୍ର କରିଦିଏ କିଭଳି ନା ସ୍ୱପାକା ନବି ସମ୍ଭବାଦ ଜଣେ ସ୍ୱପାକ ପରେ କୁକୁର ଭୋଜନକାରୀ ଚଣ୍ଡାଳ ମଧ୍ୟ ପବିତ୍ର ହେଇଯାଏ। ତେଣୁ ଆମ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି କ୍ଷୀର କ୍ଷୀରଟାକୁ ଯଦି ଆମେ ଆଖିରେ ଦେଖିବା ତାହେଲେ କ୍ଷୀରଟି ଜାଣିବା ଯେ ସିଏ ହେଉଛି ଧଳା ଦେଖିବା ପାଇଁ ତରଳ ପଦାର୍ଥ ଏବଂ ଧଳା ତାର ରଙ୍ଗ, ଆଉ କିଛି କ୍ଷୀର ଚକ୍ଷୁ ଜାଣିପାରିବ ନାହିଁ। କିନ୍ତୁ ସେଇ କ୍ଷୀରଟାକୁ ଯଦି ଆମର ଶରୀରରେ ସ୍ପର୍ଶ କରାଇବା ଶରୀରରେ ସେଟା ଥଣ୍ଡା ଭଳି ଲାଗିବ, ପ୍ରତୀୟମାନ ହେବ, ଆଉ କିଛି ଜାଣିପାରିବନି ଶରୀର। ପୁଣି ସେଇ କ୍ଷୀରକୁ ଯଦି ଆମେ ଜୁହାରେ ଲଗାଇବା ଜୁହା କେବଳ ଏତିକି ଅନୁଭବ କରିବ ଯେ ଏଇଟା ହେଉଛି ମିଷ୍ଟତା, କ୍ଷୀରର ମିଷ୍ଟତା ଅନୁଭବ କରିବ, କିନ୍ତୁ ଆଉ କିଛି ଅନୁଭବ କରିପାରିବ ନାହିଁ। କିନ୍ତୁ ମନ ଦ୍ୱାରା ସେ କ୍ଷୀରର ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହୋଇପାରିବ। କ୍ଷୀରଟା ଦେଖିବାକୁ ତରଳ, ଦେଖିବାକୁ ଧଳା ତରଳ ବସ୍ତୁ ଏବଂ ତାକୁ ମିଠା ଲାଗେ, ଶରୀରକୁ ଥଣ୍ଡା ଲାଗେ, ଏସବୁ ପୂର୍ଣ୍ଣ ଜ୍ଞାନ ମନ ଦ୍ୱାରା ସେ ପ୍ରାପ୍ତ ହୋଇପାରିବ। ସେହିଭଳି ଭାବରେ ଜ୍ଞାନ ମାଧ୍ୟମରେ ଆମେ ଭଗବାନଙ୍କର ଗୋଟିଏ ଅଂଶ ବିଷୟରେ ଧାରଣ କରିବା, ସେ ହେଉଛି ବ୍ରହ୍ମ। ଯୋଗ ମାଧ୍ୟମରେ ଭଗବାନଙ୍କର ଆଉ ଗୋଟିଏ ଅଂଶ ବିଷୟରେ କେବଳ ଜ୍ଞାନ ପ୍ରାପ୍ତ ହୋଇପାରିବା, ସେ ହେଉଛି ପରମାତ୍ମା। କିନ୍ତୁ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କର ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇପାରିବା, ଯେଉଁ ଭଗବାନଙ୍କୁ ସେ ଜାଣନ୍ତି, ବଦନ୍ତି ତତ୍ତତ୍ ବିଦସ୍ତକମ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଶବ୍ଦତେ। ଯେମିତି ଆପଣଙ୍କ ପାଖରେ 500 ଟଙ୍କା ଅଛି, ତା ଭିତରେ 400 ଟଙ୍କା ବି ରହିଛି, 200 ଟଙ୍କା ବି ରହିଛି, 100 ଟଙ୍କା ବି ରହିଛି, କିନ୍ତୁ ଗୋଟେ 100 ଟଙ୍କା ଭିତରେ 500 ଟଙ୍କା ନାହିଁ। ସେହିଭଳି ଭାବରେ ଭଗବାନ କହିଲେ ତାଙ୍କର ଯେଉଁ ବିସ୍ତାର, ସେ ହେଉଛନ୍ତି ପରମାତ୍ମା, ଏବଂ ତାଙ୍କର ଯେଉଁ ଶରୀରର ଅଙ୍ଗ ଜ୍ୟୋତି, ସେ ହେଉଛନ୍ତି ବ୍ରହ୍ମ। ତେଣୁ ଯେଉଁମାନେ ବ୍ରହ୍ମକୁ ଜାଣନ୍ତି ସେମାନେ ପରମାତ୍ମା ବା ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ବା ଯେଉଁମାନେ ପରମାତ୍ମାକୁ ଜାଣନ୍ତି ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। କିନ୍ତୁ ଭକ୍ତିରେ ଜଣେ ଯେତେବେଳେ ଭଗବାନଙ୍କୁ ଜାଣୁଛନ୍ତି ସେତେବେଳେ ସେ ପରମାତ୍ମାକୁ ଜାଣୁଛନ୍ତି ଏବଂ ବ୍ରହ୍ମକୁ ମଧ୍ୟ ଜାଣୁଛନ୍ତି। ତେଣୁ ଏହିଭଳି ଭାବରେ 14 ଅଧ୍ୟାୟରେ ଭଗବାନ ଏହି ଭକ୍ତି ଯୋଗର ମହିମାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଯେଉଁମାନେ ଏହି ଭକ୍ତି ଆଚରଣ କରିବେ, କୁହାଯାଇଛି ଯଥାଗ୍ନିଷୁ ସମୁଧାର୍ଯ୍ୟ କରୋତି ଯଥାସି ଭସ୍ମସାତ୍ ତଥା ମଦ୍ବିଷୟା ଭକ୍ତି ଉଦ୍ଧବେହି ନାଶି କୃଷ୍ଣ ସହ। ଯେଭଳି ଭାବରେ ଅଗ୍ନି ଗୋଟେ ସୁସମୁଧାର୍ଯ୍ୟ ବହୁତ ପ୍ରଜ୍ୱଳିତ ଅଗ୍ନିରେ ଯେତେ କାଠ ପକାଇଲେ ମଧ୍ୟ ସେସବୁ ଭସ୍ମ କରିଦିଏ, ସେହିଭଳି ଭାବରେ ତଥା ମଦ୍ବିଷୟା ଭକ୍ତି ଭଗବାନଙ୍କୁ ଯଦି ଆମେ ଭକ୍ତି ଆଚରଣ କରିବା ଉଦ୍ଧବେହି ନାଶି କୃଷ୍ଣ ସହ, ହେ ଉଦ୍ଧବ ଏଇ ମୋର ଭକ୍ତି କଲେ ତୁମର ସମସ୍ତ ପାପର ପ୍ରତିକ୍ରିୟା ଧ୍ୱଂସ ହୋଇଯିବ, ଯାହାକି ଭଗବତ ଗୀତା ଅନ୍ତିମରେ ଭଗବାନ କହିଛନ୍ତି 8:66 ଶ୍ଳୋକରେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୁକ୍ତୈ ସ୍ୱୟମାଶୁଚ। ତେଣୁ ଏହିଭଳି ଭାବରେ 14 ଅଧ୍ୟାୟରେ ଭଗବାନ ତାଙ୍କର ଭକ୍ତିର ମହିମା ବିଷୟ ବର୍ଣ୍ଣନା କରି 15 ଅଧ୍ୟାୟରେ ବିଭିନ୍ନ ସିଦ୍ଧି କଥା କହିଛନ୍ତି। ଯେଉଁମାନେ ଯୋଗ ମାର୍ଗରେ ଅଗ୍ରସର ହୁଅନ୍ତି, ଅଷ୍ଟାଙ୍ଗ ଯୋଗ ଯେଉଁ ରହିଛି, ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି ପାଦଜୈଙ୍କର ଅଷ୍ଟାଙ୍ଗ ଯୋଗ ରହିଛି, ଏହି ଯୋଗରେ 18ଟି ସିଦ୍ଧି ରହିଛି, 8ଟି ମୁଖ୍ୟ ସିଦ୍ଧି ଏବଂ 10ଟି ଗୌଣ ସିଦ୍ଧି। ଏହି ସେହି ସିଦ୍ଧି ବିଷୟରେ ଭଗବାନ କହୁଛନ୍ତି 15 ଅଧ୍ୟାୟରେ ସିଦ୍ଧ ହେଉ ଅଷ୍ଟାଦଶ ପ୍ରକ୍ତା ଧାରଣା ଯୋଗ ପାର ଦେଇ ତା ସମସ୍ତୁ ମତ ପ୍ରଧାନା ଦଶେଇବ ଗୁଣଭିତ। 8ଟି ହେଉଛି ପ୍ରଧାନ ଯୋଗ ମାନେ ସିଦ୍ଧି ଏବଂ 10ଟି ହେଉଛି ଗୁଣ ହେଇଥିବ, ଏ ଗୁଣରୁ ଜାତ ହେଉଛି ସିଦ୍ଧି। ତେଣୁ ଏ 8ଟି ଯୋଗ ସିଦ୍ଧି ହେଉଛି ମୁଖ୍ୟ ଯୋଗ ସିଦ୍ଧି ହେଉଛି ଅଣିମା ମହିମା ମୂର୍ତ୍ତି ଲାଗିମା ପ୍ରାପ୍ତି ରେଞ୍ଜେଇ ପ୍ରାକାମ୍ୟ ସୁଦୃଷ୍ଟେଷୁ ଶକ୍ତି ପ୍ରେରଣ ବିଷିତା ଗୁଣେଶ ବସଙ୍ଗୁ ବସିତା ଯତ୍ କାମ ତଦବଶ୍ୟତି ଏତାମେ ସିଦ୍ଧ ସ୍ୱପ୍ନେୟ ଅଷ୍ଟାବହୁତ ଉତ୍ପାକମତଃ। ଏ ଅଣିମା ଲଘିମା ମହିମା ପ୍ରାପ୍ତି ପ୍ରାକାମ୍ୟ ଇସିତା ବସିତା ଏବଂ କାମ ବସାୟତା ଏ 8ଟି ହେଉଛି ମୁଖ୍ୟ ସିଦ୍ଧି। ତେଣୁ ଏହିସବୁ ସିଦ୍ଧି ପ୍ରାପ୍ତ ହେଇ ବିଭିନ୍ନ ପ୍ରକାର ଅଣିମା ସିଦ୍ଧି ପାଇଲେ ବହୁତ ଅଣୁ ହେଇଯିବେ। ଆମର ପ୍ରଭୁପାଦ ମହାରାଜ ତାଙ୍କର ଉଦାହରଣ ଦେଉଥିଲେ ଯେ ସେ ବ୍ରିଟିଶ ସମୟରେ, ତାଙ୍କ ନାଁଟା ମୁଁ ଭୁଲିଯାଇଛି, ସେ ସନ୍ନ୍ୟାସୀ ଜଣଙ୍କ ସେ ଉଲଗ୍ ନେଇ ବୁଲୁଥିବେ, ତେଣୁ ତାଙ୍କୁ ଲୋକମାନଙ୍କ ଉପରେ ତାଙ୍କ ପ୍ରଭାବ ଠିକ ପଡ଼ିବନି ବୋଲି କହି ତାଙ୍କୁ ନେଇକି ସେମାନେ ଜେଲରେ ବନ୍ଦୀ କରିଦେଇଥିଲେ। କିନ୍ତୁ ତା ପର୍ଯ୍ୟନ୍ତ ଦେଖିଲା ବେଳକୁ ସେ ଯାଇକି ପୁଣି ବୁଲୁଛନ୍ତି ବାହାରେ। ଜେଲବନ୍ଦୀ ହେଇଥିଲେ ମଧ୍ୟ ସେ ଅଣିମା ସିଦ୍ଧି ପ୍ରାପ୍ତ ହେଇଛନ୍ତି। ଏଭଳି ଭାବରେ ଅନେକ ସିଦ୍ଧି ରହିଛି, ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ। ତେଣୁ ସିଦ୍ଧ ଲୋକମାନଙ୍କୁ ସାଧାରଣତଃ ଲୋକମାନେ ଭାବନ୍ତି ହେଉଛନ୍ତି ଭଗବାନ, କାରଣ ସେ ଶୂନ୍ୟରୁ ସୁନାକୁ ବାହାର କରିଦେଇପାରିବେ, ତେଣୁ ସେ ହେଉଛନ୍ତି ଭଗବାନ ବୋଲି କହୁଛନ୍ତି। ତେଣୁ ଏ ଯେଉଁ ଅଲୌକିକ କାର୍ଯ୍ୟ ସବୁ କରୁଛନ୍ତି, ଏ ସିଦ୍ଧିର ଲକ୍ଷଣ। କିନ୍ତୁ ଜଣେ ସିଦ୍ଧ ହେଲେ ଯେ ଭଗବାନଙ୍କୁ ଭଗବାନ ହେଇପାରିବେ ବା ଭଗବାନ ଜାଣିପାରିବେ ତା ନୁହଁ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି, ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ତତେ ସିଦ୍ଧ ହେ ଯତଦାମ ବି ସିଦ୍ଧାନାମ କଶ୍ଚିତ୍ ମାନ ବ୍ୟତି ତତ୍ତ। ସିଦ୍ଧ ଲୋକମାନେ ମଧ୍ୟ ସମସ୍ତେ ଭଗବାନଙ୍କୁ ଠିକ୍ ଭାବରେ ଜାଣିପାରନ୍ତି ନାହିଁ, ତତ୍ତ୍ୱରେ ଜାଣିପାରନ୍ତି ନାହିଁ। ତେଣୁ ଏ ଅଷ୍ଟାଙ୍ଗ ଯେଉଁମାନେ ଆଚରଣ କରନ୍ତି ସେମାନେ ଏହି ସିଦ୍ଧିରେ ତାଙ୍କର ଯେଉଁ ଲକ୍ଷ୍ୟ ପ୍ରାପ୍ତି ହେବା କଥା, ଭଗବାନ ପ୍ରାପ୍ତ ହେବା କଥା, ସେ ଲକ୍ଷ୍ୟଟି ପ୍ରାପ୍ତିରେ ବାଧା ଆସେ, ଏ ସିଦ୍ଧି ପ୍ରତି ସେମାନେ ଆକର୍ଷିତ ହେଇକିରି ତାଙ୍କର ପତନ ହେଇଯାଏ। ତେଣୁ ଷୋଡ଼ଶ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟ ବର୍ଣ୍ଣନା କରିଛନ୍ତି, ଯାହାକି ଆମେ ଭଗବତ ଗୀତା ଦଶମ ଅଧ୍ୟାୟରେ ପାଠ କରୁଛେ। ଏଭଳି ଦେବଶ୍ରୀଣାନ୍ତ ନାରଦ ଅଭିଧାନୀ ଅସ୍ମିଦେନୁଷୁ ସିଦ୍ଧ ସିଦ୍ଧ ଶରଣାନ୍ତ ପିଡ଼ ସୁପନୁ ପତ୍ରୀଣାମ ସ୍ତ୍ରୀଣାନ୍ତ ସତରୂପାହମ ପୁଂସା ସ୍ୱୟଂ ଭୂମନିଉ ନାରାୟଣ ମୁନିନାଞ୍ଚ କୁମାରୋଚ ବ୍ରହ୍ମଚାରିଣାମ। ଭଗବତ ଗୀତା ଦଶମ ଅଧ୍ୟାୟରେ ଯେମିତି ବିଭିନ୍ନ ବିଭୂତିମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଏକାଦଶ ସ୍କନ୍ଦ ଷୋହଳ ଅଧ୍ୟାୟରେ ଆଉ କିଛି ଅଧିକ ବିଭୂତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କାରଣ ଯେତେ ବିଭୂତି ବିଷୟରେ ବର୍ଣ୍ଣନା କଲେ ମଧ୍ୟ ସେ ଶେଷ ହେବ ନାହିଁ। ସେଥିପାଇଁ ଭଗବତ ଗୀତା ଅନ୍ତିମରେ ଦଶମ ଅଧ୍ୟାୟର ଅନ୍ତିମରେ ଭଗବାନ କହିଲେ, ଅଥବା ବହୁନି ଏତେନ କିଂ ଜ୍ଞାନ ଦେବାର୍ଜୁନ ବିଷ୍ଟ ବ୍ୟାମ ଇଦମ୍ କୃଷ୍ଣ ମେ କାଶନ ସ୍ଥିତ ଜଗତ। ସେଇଭଳି ଭାବରେ ଏଠି ମଧ୍ୟ ଭଗବାନ କହୁଛନ୍ତି, ଆହୁରି ଅଧିକ ବିଭୂତି ବିଷୟରେ ବର୍ଣ୍ଣନା କରିକି ଭଗବାନ ଅନ୍ତିମରେ ସେ କଥା କହୁଛନ୍ତି, ତେଜ ଶ୍ରୀ କୀର୍ତ୍ତି ସୂର୍ଯ୍ୟଂ ହ୍ରି ତ୍ୟାଗ ସୌଭଗଂ ଭବ ବୀର୍ଯ୍ୟ ତିତିକ୍ଷା ବିଜ୍ଞାନଂ ଯତ୍ର ଯତ୍ର ସ୍ୱାମୀଂସବ। ଯେଉଁଠି ଦେଖିବା ସବୁ ବହୁତ ପ୍ରକାର ଅସମ୍ଭବ କାର୍ଯ୍ୟ ସବୁ ହେଇପାରୁଛି ସେଠି ବୁଝିବାକୁ ପଡ଼ିବ, ବା ଅସମ୍ଭବ ଶକ୍ତି ପ୍ରଦର୍ଶିତ ହେଉଛି ସେଠି ବୁଝିବାକୁ ପଡ଼ିବ, ସେ ହେଉଛି ମୋର ବିଭୂତି ଭଗବାନ କହିଛନ୍ତି। ସେ କଥା ଭଗବତ ଗୀତାରେ ମଧ୍ୟ କହିଛନ୍ତି, ଯଦ୍ୟତ୍ ବିଭୂତି ମତ ସତ୍ତ୍ୱମ ଶ୍ରୀମଧୁର ଚିତ୍ତମ ବା ତତ୍ତଦେବା ଭଗତତ୍ୱ ମମ ଦେହ ସସମ୍ଭବ। ତେଣୁ ସେଇ ବିଭୂତିରେ ଆମର ପ୍ରଭୁପାଦ ମହାରାଜ ଯିଏକି ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ, ସେଇ ଭଗବାନ କୃପାରୁ ଭଗବାନ ଶକ୍ତିରେ ସାରା ପୃଥିବୀରେ ଏ ଭଗବାନଙ୍କର ନାମ ପ୍ରଚଳନ କରିଛନ୍ତି। କଳିଯୁଗରେ ଯେଉଁ ଯୁଗଧର୍ମ ହେଉଛି ହରିନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନାହିଁ ତାର ପ୍ରବର୍ତ୍ତନ, ସେଇ ସେଇ ଭଗବାନଙ୍କର ଶକ୍ତି ପ୍ରାପ୍ତ ହୋଇଥିଲେ, ଯେଉଁଥିପାଇଁ କି 69 ବର୍ଷ ବୟସରେ ସେ ଭାରତ ବାହାରକୁ ଯାଇ ଜଳଜାହାଜରେ 1 ମାସରୁ ଉର୍ଦ୍ଧ ବହୁତ କଷ୍ଟ ସ୍ୱୀକାର କରି ଆମେରିକା ନ୍ୟୁୟର୍କ ସହରରେ ପଦାର୍ପଣ କରିଥିଲେ। ଗୋଟିଏ ବର୍ଷ କାଳ ବହୁତ ଚେଷ୍ଟା କରିଥିଲେ ଇସ୍କନକୁ ସ୍ଥାପନ କରିବା ପାଇଁ, କିନ୍ତୁ ହେଇପାରିନଥିଲା। 1966 ମସିହାରେ ତାହା ସମ୍ଭବ ହେଲା ଏବଂ 66-77 ଏହି 12 ବର୍ଷ ଭିତରେ 11 ବର୍ଷ ଭିତରେ ସେ ସାରା ପୃଥିବୀକୁ 14 ଥର ପରିକ୍ରମା କରିଛନ୍ତି, ବିଭିନ୍ନ ଶିଷ୍ୟମାନଙ୍କୁ ଦୀକ୍ଷା ଦେଇଛନ୍ତି, ଭାଗବତର ବିଭିନ୍ନ ଶାସ୍ତ୍ରମାନଙ୍କର ଭାଷ୍ୟ ଦେଇଛନ୍ତି, ଏବଂ ଆମର ଓଡ଼ିଶାବାସୀମାନଙ୍କର ସୌଭାଗ୍ୟରେ ଶ୍ରୀ ପ୍ରଭୁପାଦ ମହାରାଜ 1977 ଏଇ ଭୁବନେଶ୍ୱର ପଦାର୍ପଣ କରିଥିଲେ, ଏବଂ ଆମର ଯେଉଁ କୃଷ୍ଣ ବଳରାମ ମନ୍ଦିର ରହିଛନ୍ତି ସେ ହେଉଛନ୍ତି 108ତମ ପ୍ରଭୁପାଦଙ୍କର 108ତମ ବା ଅନ୍ତିମ ଏଇ ମନ୍ଦିର। ତେଣୁ ସେ ଭବିଷ୍ୟତବାଣୀ ଦେଇଥିଲେ, ଦିସ୍ ସେଣ୍ଟର ୱିଲ୍ ବି ୱାନ୍ ଅଫ୍ ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ସେଣ୍ଟର୍ସ ଅଫ୍ ଦି ୱାର୍ଲଡ। ଯେତେ ଇସ୍କନ ସେଣ୍ଟର ଅଛି, ଇସ୍କନ କେନ୍ଦ୍ର ଅଛି ପୃଥିବୀରେ, ସେତେବେଳେ 108 ଥିଲା, ବର୍ତ୍ତମାନ 500ରୁ ଅଧିକ କେନ୍ଦ୍ର ସବୁ ହେଲାଣି। ତେଣୁ ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଥିଲେ ଯେ ଏହି ମନ୍ଦିର ପୃଥିବୀର ସମସ୍ତ ଉନ୍ନତ ମନ୍ଦିର ଭିତରେ ଗୋଟେ ମନ୍ଦିର ହେବ। ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ଏହି ମନ୍ଦିର ସହିତ ଯୋଗାଯୋଗ ରକ୍ଷା କରନ୍ତୁ। ଏହି ପ୍ରଭୁପାଦ ମହାରାଜଙ୍କର ଯେଉଁ ରହିଛି ସେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ଅନୁସାରେ ଆମର ସବୁ କାର୍ଯ୍ୟ ଚାଲିଛି। ଆପଣମାନେ ମଧ୍ୟ ଯଦି ସେହି ନିର୍ଦ୍ଦେଶ ପାଳନ କରିବେ ତାହେଲେ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଭଗବାନଙ୍କୁ ପ୍ରିୟ ହୋଇପାରିବେ। ବିଶେଷ ଭାବରେ ପ୍ରଭୁପାଦ ମହାରାଜ ଯେଉଁ ଭଗବତ ଗୀତା ବା ଅନ୍ୟ ଶାସ୍ତ୍ରମାନ ରଚନା କରିଛନ୍ତି, କେତେଜଣ ଭାବନ୍ତି ଏ ବହି ଭିତରେ କ'ଣ ତଫାତ ରହିଛି, ଆପଣ ଦେଖନ୍ତୁ ଏଇ ତଫାତ ଭିତରେ ଆପଣ ନିଜେ ଅନୁଭବ କରନ୍ତୁ। ପ୍ରଭୁପାଦ ମହାରାଜ ଗୁରୁବାର 1965 ମସିହାରେ ତା ପୂର୍ବରୁ ଭଗବଦ୍ଗୀତା ମଧ୍ୟ ପାଶ୍ଚାତ୍ୟ ଜଗତରେ ଥିଲା, ବିଭିନ୍ନ ସବୁ ରଚନା କରିଥିଲେ, ଭାଷ୍ୟ ଦେଇଥିଲେ, ଭାଷ୍ୟକାର ଥିଲେ, ଡକ୍ଟର ରାଧାକୃଷ୍ଣନ ଥିଲେ, ଇଂଲିଶରେ ଲେଖିଥିଲେ, ଅନ୍ୟମାନେ ବହୁତ ଭଗବଦ୍ଗୀତା ଭାଷ୍ୟ ଦେଇଛନ୍ତି। କିନ୍ତୁ ପ୍ରଭୁପାଦଙ୍କ ପୂର୍ବରୁ କେତେ ଜଣ ଭଗବାନଙ୍କ ଭକ୍ତ ହେଇଛନ୍ତି, କିନ୍ତୁ ଏଇ ବହି ପଢି ଆଜି ଦେଖନ୍ତୁ ସାରା ପୃଥିବୀରେ କେତେ ଭକ୍ତ ହେଇଛନ୍ତି। ସବୁଠାରେ ଭଗବାନଙ୍କ ନାମ କୀର୍ତ୍ତନ ଚାଲିଛି, ସବୁଠାରେ ବହି ପ୍ରଚାର ଚାଲିଛି। ଆମେ ଯାଇଥିଲୁ ନିକଟ ରତ୍ନରେ କୋଉଠି କାନାଡ଼ା ଯାଇଥିଲୁ, ସେଠି ମଧ୍ୟ ଦେଖିଥିଲୁ ସେଭଳି ଭାବରେ ସବୁଆଡ଼େ ଭକ୍ତମାନେ ବିଭିନ୍ନ ରାସ୍ତାରେ ଯାଇକିରି ସେଠି ସବୁ ପ୍ରଚାର କରୁଛନ୍ତି। ମୁଁ ମଧ୍ୟ ତାଙ୍କ ସହିତ ପ୍ରଚାର କରିଥିଲି, ପ୍ରଭୁପାଦଙ୍କ ଉପରୁ ମୋତେ ମଧ୍ୟ ସେ ସୁଯୋଗ ମିଳିଥିଲା। ତେଣୁ ଆମେ ଅନୁରୋଧ କରିବୁ ଏ ପ୍ରଭୁପାଦ ମହାରାଜଙ୍କ ପୁସ୍ତକ ଆପଣ ଗ୍ରହଣ କରନ୍ତୁ, ପଢ଼ନ୍ତୁ, ଜାଣିବେ ତଫାତ୍ କ'ଣ। କାରଣ ଏ ପରମ୍ପରାରେ ଆସୁଛି, ଆମେ ଯେଉଁ କହୁଛୁ ପଦପୁରାଣରେ ବର୍ଣ୍ଣନା କରାଯାଇଛି, କଳିଯୁଗରେ 4 ସମ୍ପ୍ରଦାୟ ରହିଛି, ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କୀର୍ତ୍ତି ପାବନ। ପରମ୍ପରା ବିନା ଯେ ମନ୍ତ୍ର ଅତି ନିଷ୍ଫଳା ମତା। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଆପଣ ଗୋଟେ ଚିଠି ଲେଖୁଛନ୍ତି, ସେ ଚିଠିଟିକୁ ଯଦି ପୋଷ୍ଟ ବକ୍ସରେ ପଠେଇବେ ତାହେଲେ ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇପାରିବ, କିନ୍ତୁ ଯେକୌଣସି ଇଏରେ ପକେଇଦେଲେ, ଯେକୌଣସି ବକ୍ସରେ ପକେଇଦେଲେ ସେ ଯିବନି। ସେଭଳି ଭାବରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେ ପରମ୍ପରାରେ ଆସୁଛି। କଳିଯୁଗରେ 4 ପରମ୍ପରା ଅନୁମୋଦିତ ପରମ୍ପରା, ସେ ହେଉଛି ଶ୍ରୀ ପରମ ଶ୍ରୀ ବ୍ରହ୍ମ ରୁଦ୍ର ଏବଂ ସନକ। ଆମର ହେଉଛି ବ୍ରହ୍ମ ପରମ୍ପରା, ବ୍ରହ୍ମ ପ୍ରଥମେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେହି ପରମ୍ପରାରେ ବ୍ରହ୍ମ ମାଧ୍ୟ କୋଟି ସମ୍ପ୍ରଦାୟରେ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ କୃଷ୍ଣ ଆସିଛନ୍ତି, ଏବଂ ସେ ଏ ଜ୍ଞାନକୁ କଳିଯୁଗର ଲୋକମାନଙ୍କ ପାଇଁ ସେ ଯାଇକି ପଚାରୁଛନ୍ତି ରାୟ ରମାନନ୍ଦଙ୍କୁ, କେମିତି କଳିଯୁଗର ଲୋକମାନେ ଜ୍ଞାନ ପ୍ରାପ୍ତ ହୋଇପାରିବେ, କେମିତି ତାଙ୍କ କେଉଁ ସାଧନ ଅବଲମ୍ବନ କରିବେ। ରାୟ ରମାନନ୍ଦ ସେ କହୁଛନ୍ତି ଯୋଉ ସର୍ବଧର୍ମ ତ୍ୟାଗ କଲେ ସେ ଭଗବାନ ପ୍ରାପ୍ତ, ନା ନା ଏବଂ ଆଗକୁ ଆହାର, ନା କର୍ମ ମିଶ୍ରା ଭକ୍ତି, ନା ନା ଏବଂ ଆଗକୁ ଆହାର, ଏମିତି କହିକି ଯେତେବେଳେ ଅନ୍ତିମରେ ସେ କହିଲେ, ଆମେ ଯେଉଁ ଶ୍ଳୋକଟି କହିଥିଲୁ, ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭଗତୀୟ ବାର୍ତ୍ତା କାମେ ସ୍ଥିତା ସୁଦିଗତାଙ୍କ ନୁଭାନ ମନୋଭୀର ଯେ ପ୍ରାୟଶ ଜିତୋ ଜିତୋ ପ୍ରସିଦ୍ଧ ଶ୍ଳୋକ୍ୟା। ଅନ୍ୟ କୌଣସି ଉପାୟରେ ଆମେ ଭଗବାନ ପ୍ରାପ୍ତ ହେଇପାରୁ, କେବଳ ଭଗବାନଙ୍କ ଠାରୁ, ଭଗବାନଙ୍କର ଭକ୍ତଙ୍କ ଠାରୁ ଭଗବାନ ବିଷୟରେ ଯଦି ଶ୍ରବଣ କରିବା, ଠିକ୍ ଭାବରେ ଶ୍ରବଣ କରିବା, ଏଇ ପରମ୍ପରାରେ ଯଦି ଆମେ ଶ୍ରବଣ କରିବା ତାହେଲେ ଭଗବାନଙ୍କୁ ଆମେ ପ୍ରାପ୍ତ ହେଇପାରିବା। ତେଣୁ ଆମେ ଅନୁରୋଧ କରିବୁ ଆପଣମାନେ ମଧ୍ୟ ସେଭଳି ଭାବରେ ଏହି ପରମ୍ପରାରେ ଜ୍ଞାନ ପ୍ରାପ୍ତ ହୁଅନ୍ତୁ, ପ୍ରକୃତ ଅର୍ଥ ଜାଣିବେ। ଆମେ କହିଥିଲୁ 10:20 ବର୍ଣ୍ଣନା କରାଯାଇଛି ଭବିଷ୍ୟତବାଣୀ, ଯେ କଳିଯୁଗରେ ଲୋକମାନେ ପ୍ରକୃତ ଭେଦ ଜାଣିପାରିବେ ନାହିଁ। ନିଶାମୁଖୀ ସୁଖଦତା ତମସା ଭାନ୍ତି ନା ଗ୍ରହା ତଥା ପାପିନ ପାଶନ୍ତି ନ ବେଦ କଳ ଜଣା। କଳିଯୁଗରେ ଲୋକମାନେ ବେଦ ଜାଣିପାରିବେ ନାହିଁ, କାହିଁକି ନା ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ଯେମିତି ବର୍ଷା ଦିନେ ମଧ୍ୟ ବେଦ ଚାଲିଯାଏ, ଆକାଶ ପରିଷ୍କାର ହୋଇଯାଏ, ସେଇଭଳି ଭାବରେ କଳିଯୁଗରେ ଏଇ 15,000 ହେଉଛି ସୁବର୍ଣ୍ଣ ଯୁଗ, 5,000 ଚାଲିଯାଇଛି, ଆଉ 10,000 ରହିଛି। ପ୍ରଭୁପାଦ ମହାରାଜ ଉଦାହରଣ ଆମର ଭବିଷ୍ୟତବାଣୀ ଦେଇଛନ୍ତି, ଆମର ଏଇ ଇସ୍କନ ମୁଭମେଣ୍ଟ ଆସନ୍ତା 10,000 ଧରି ଚାଲିବ, କିନ୍ତୁ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଏଇ ପରମ୍ପରାରେ ଯୋଗଦାନ କରି ତାଙ୍କର ଜୀବନ ସାର୍ଥକ କରିବେ। ଯାହା ହଉ, ଭଗବାନ ଏଇଭଳି ଭାବରେ 1 ସ୍କନ୍ଧ 16 ବିଭିନ୍ନ ବିଭୂତିକୁ ଆମ ବିଷୟରେ ବର୍ଣ୍ଣନା କରିବା ସମୟରେ କରିସାରି 17 ବ୍ରହ୍ମଚର୍ଯ୍ୟ ଏବଂ ଗୃହସ୍ଥ ଆଶ୍ରମ ବିଷୟରେ ବର୍ଣ୍ଣନା କରିଛନ୍ତି। ଆଚାର୍ଯ୍ୟ ମାଂ ବିଜାନିଆନ୍ ନାବମାନିତ କରିଛି ନ ମତେ ବୁଦ୍ଧିଆ ଶ୍ରୀତ ସର୍ବଦେବ ମୋର ଗୁରୁ। ଗୁରୁ ଆଚାର୍ଯ୍ୟ ହେଉଛନ୍ତି ଭଗବାନ ନିଜେ ସ୍ୱୟଂ। ଆଚାର୍ଯ୍ୟ ମାଂ ବିଜାନିଆନ୍ ନାବମାନିତ କରିଛି, ଅନ୍ୟ କିଛି ଆମେ ଚିନ୍ତା କରିବା ନାହିଁ ଗୁରୁଙ୍କୁ। ନ ମର୍ତ୍ତ ବୁଦ୍ଧିଆ ଶ୍ରୀତ, ଆମେ ଗୁରୁଙ୍କୁ ସାମାନ୍ୟ ମର୍ତ୍ତ ଲୋକ ବୋଲି ଚିନ୍ତା କରିବା ନାହିଁ, ଯେମିତି ଭଗବାନଙ୍କୁ ଅଜାନନ୍ତି ମାଂ ବୁଢ଼ା ବୋଲି କୁହାଯାଇଛି। ଭଗବାନ କହିଛନ୍ତି ମୂର୍ଖ ଲୋକମାନେ ଭଗବାନ ଭାବନ୍ତି ସାମାନ୍ୟ ମନୁଷ୍ୟ ଭଳି, ସେଭଳି ଭାବରେ ଆଚାର୍ଯ୍ୟଙ୍କୁ ମଧ୍ୟ ଯଦି ଆମେ ସାମାନ୍ୟ ମନୁଷ୍ୟ ଭାବିବା ତାହେଲେ ସେଇଟା ବଡ଼ ଭୁଲ ହେଇଯିବ। କାହିଁକି ନା ସର୍ବଦେବମୟ ଗୁରୁ, ଗୁରୁଙ୍କ ଶରୀରରେ ସମସ୍ତ ଦେବତାମାନେ ରହିଛନ୍ତି, ଭଗବାନ ନିଜେ ଆଚାର୍ଯ୍ୟଙ୍କର ମହିମା ଗାନ କରୁଛନ୍ତି ଉଦ୍ଧବଙ୍କ ପାଖରେ। ତେଣୁ 18 ବାନପ୍ରସ୍ଥ ଏବଂ ସନ୍ୟାସ ବିଷୟରେ ବର୍ଣ୍ଣନା କରିଛନ୍ତି, ଏବଂ 19 ଭକ୍ତି ଜ୍ଞାନ ଆଦି ସାଧନ ବିଷୟରେ ବର୍ଣ୍ଣନା କରିବା ସମୟରେ ବହୁତ କଥା ଉଦ୍ଧବ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଜମ ପ୍ରତିବିଧା ପ୍ରତୋ ନିୟମ ବା ନିୟମ ଅରିକର୍ଷଣ କମ କୋ ଦମ କୃଷ୍ଣ କା ଦିଦୀକ୍ଷା ଧୂତି ପ୍ରଭୁ ଏଇଭଳିଆ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଏବଂ ଭଗବାନ ମଧ୍ୟ ସେ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି। ତେଣୁ 20 ଅଧ୍ୟାୟରେ କର୍ମ ଜ୍ଞାନ ଓ ଭକ୍ତି ବିଷୟରେ ବର୍ଣ୍ଣନା କରିବା ସମୟରେ ଭଗବାନ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ଯେଉଁ ଶ୍ଳୋକକୁ ଆମେ ଅନେକ ସମୟରେ କହିଛେ, ଯେଉଁ ଶ୍ଳୋକଟି ହେଉଛି ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରଭମ ସୁକଳ୍ପମ ଗୁରୁକର୍ମ ଧାରମ ମୟାନୁକୂଳେନ ନଭସ୍ୱତ୍ରିଦମ ତୁମାନ ଭବାବ୍ଦିନ କରେ ସ୍ୱାତ୍ମହା। ଆମେ ଏକଥା ଖାଲି ଗୋଟିଏ ଉଦାହରଣ ଦେଇଥିଲେ, ଯେମିତି ଆମର ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି କଥା, ଭଗବାନ ଯୋଉ ଜ୍ଞାନଟି ଦଉଛନ୍ତି ଉଦ୍ଧବଙ୍କୁ, ସେଇ ସମୟରେ ତାଙ୍କର ଚିନ୍ତା ହେଉଛି ଯେ ଜଣେ ଦରିଦ୍ର ବ୍ୟକ୍ତି ଯଦି ତାକୁ ଗୋଟେ ସ୍ପର୍ଶମଣି ପଥର ଦିଆଗଲା, ସ୍ପର୍ଶମଣି ଗୋଟେ ଦିଆଗଲା, ଯୋଉ ସ୍ପର୍ଶମଣି ଦ୍ୱାରା ଯାହାକୁ ଛୁଇଁଲେ ସେଟା ସୁନାରେ ପରିଣତ ହେଇଯିବ, ସେଭଳି ସ୍ପର୍ଶମଣି ପାଇ ସେ ଦରିଦ୍ର ବ୍ୟକ୍ତିଟି ତାକୁ ଯଦି ବ୍ୟବହାର ନ କରି ତାକୁ ଫିଙ୍ଗିଦେବ, ତାହେଲେ ତାର କିଭଳି ଭାବରେ ଅବସ୍ଥା ହେବ, ତାର କି ଅବସ୍ଥା ହେବ, ତାକୁ ଯେତିକି ଦୁଃଖ ନ ଲାଗିବ, ଯିଏ ତାକୁ ଦେଇଥିବ ସେ ସ୍ପର୍ଶମଣି ପଥର ତାକୁ ବେଶୀ ଆହୁରି ଅଧିକ ଦୁଃଖ ଲାଗିବ। ତେଣୁ ଭଗବାନ ବୋଧେ ସେଇଭଳି ଭାବରେ ସେଇ ଭାବନାରେ ଏ କଥା ଏ ଶ୍ଳୋକଟି କହୁଛନ୍ତି ଯେ ମୁଁ ତମକୁ ମନୁଷ୍ୟ ଜନ୍ମ ଦେଲି, ମନୁଷ୍ୟ ଶରୀର ପ୍ରଦାନ କଲି, ନିର୍ଦ୍ଦେହ ମାଧ୍ୟମ ସୁଲଭମ, ଇଏ ମନୁଷ୍ୟ ଶରୀରଟା ହେଉଛି ବହୁତ ସୁଲଭରେ ତମେ ଏଇ ଭବସାଗରକୁ ପାର ହେଇପାରିବ, ଇଏ ଗୋଟେ ନୌକା ଭଳି ସୁଦୁର୍ଲଭମ, ବହୁତ ଜନ୍ମ ପରେ ତମେ ଏଇଟାକୁ ମୁଁ ଦେଇଛି ତମକୁ, ଏବଂ ଇଏ ଗୋଟେ ପ୍ରବ ବା ନୌକା ଭଳି, ତେଣୁ ଏଥିରେ ତମେ ଯଦି ଗୁରୁଙ୍କୁ ନ ବସେଇଲ ଗୁରୁକର୍ଣ୍ଣ ଧାରମ ଏବଂ ମୟାନୁକୂଳ ନଭ, ଇଏ ଯୋଉ ପାଣି ସବୁ ଦେଇଛି ଶାସ୍ତ୍ର ବାଣୀ ସବୁ ରହିଛନ୍ତି, ଇଏ ଗୋଟେ ଅନୁକୂଳ ବାୟୁ ବାୟୁ ଭଳି, ଏସବୁ ବାୟୁରେ ତମେ ଉପଯୋଗିତା କଲ ନାହିଁ, ଉପଯୋଗ କଲ ନାହିଁ, ତେଣୁ ଏଇଭଳି ଭାବରେ ପୁମାନ ଭବାବ୍ଧି ନ ତରେ ଏଇ ଭବସାଗର ଯଦି ତମେ ପାର ହେଲ ନାହିଁ, ତାହେଲେ ତମେ ନିଜେ ନିଜର ହତ୍ୟାକାରୀ। ଭଗବାନ ସବୁ ପ୍ରକାର ତମକୁ ସୁଯୋଗ ଦେଲେ ଭବସାଗର ପାର ହେବା ପାଇଁ, କିନ୍ତୁ ଯଦି ଆମେ ସୁଯୋଗକୁ ଗ୍ରହଣ ନ କରିବା ତାହେଲେ ଆମେ ନିଜେ ନିଜର ହତ୍ୟାକାରୀ। ତେଣୁ ଭଗବାନ ଏଇଭଳି ଭାବରେ ଏଇ ଭାବରେ ଏଇ କଥାଟି କହିଛନ୍ତି ଏ ଶ୍ଳୋକଟି। ତେଣୁ 20 ଅଧ୍ୟାୟରେ ବିଭିନ୍ନ ପ୍ରକାର କର୍ମ ଜ୍ଞାନ ଭକ୍ତି ବିଷୟରେ ବର୍ଣ୍ଣନା କରି 21 ଅଧ୍ୟାୟରେ ବିଭିନ୍ନ ଗୁଣ ଏବଂ ବିଭିନ୍ନ ଦୋଷ ବିଷୟରେ ବର୍ଣ୍ଣନା କରିଛନ୍ତି, 22 ଅଧ୍ୟାୟରେ ପ୍ରକୃତି ପୁରୁଷ ଏବଂ ବିବେକ ବିଷୟରେ ବର୍ଣ୍ଣନା କରିଛନ୍ତି, 23 ଅଧ୍ୟାୟରେ ବିଶେଷ ଭାବରେ ଗୋଟେ କଥା କହିଛନ୍ତି ଯେ ଜଣେ ଉଜ୍ଜୟିନୀରେ ଜଣେ ବ୍ରାହ୍ମଣ ଥିଲେ, ବହୁତ ଧନୀ ପରିବାର ଧନୀ ଲୋକ ଥିଲେ, କିନ୍ତୁ ସେ ଟଙ୍କା କୃପଣ ବ୍ୟକ୍ତି, ଟଙ୍କା ଖର୍ଚ୍ଚ କରୁନଥିଲେ, ତାଙ୍କର ସ୍ତ୍ରୀ ପିଲା ଛୁଆ ଏମାନେ ମଧ୍ୟ ତାଙ୍କ ଉପରେ ବିରକ୍ତ ହେଇକରି ତାଙ୍କର ସବୁ ଧନ ସବୁ ନେଇଗଲେ, ଚୋରମାନେ ଆସି ତାଙ୍କୁ ଧନ ନେଇଗଲେ, ଅନ୍ତିମରେ ସେ ଧନଶୂନ୍ୟ ହେଇଗଲେ, ସେହି ସମୟରେ ତାଙ୍କର ପରିବାର ତାଙ୍କୁ ତ୍ୟାଗ କରିଦେଲେ। ତେଣୁ ସିଏ ଏଇ ବିପଦ ପରିସ୍ଥିତିରେ ସେ ଭଗବାନଙ୍କୁ ଆରାଧନା କରି ଭଗବାନଙ୍କ ଶରଣ ଯାଇ ମନେ ମନେ କେତେଟି ସେ ସଙ୍ଗୀତ ରଚନା କରିଥିଲେ, ସେ ସଙ୍ଗୀତରେ ଗୋଟେ ଗାନ କରାଯାଇଛି, ଏଇ ଏଇ ଶ୍ଳୋକଟି ବିଶେଷ ଭାବରେ ସନ୍ନ୍ୟାସ ମାନେ ଏଇଟାକୁ ଗ୍ରହଣ କରନ୍ତି, ସବୁବେଳେ ଏଇ ଶ୍ଳୋକକୁ ଗାନ କରନ୍ତି, ଆମର ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେଲେ ସେଇ ଶ୍ଳୋକଟୁ ଗାନ କରିକି ଯାଉଥିଲେ। ତେଣୁ ଆର ଅର୍ଥ ହଉଛି ଆମେ ଯଦି ଭଗବାନ ପରାତ୍ମନିଷ୍ଠା ଆମେ ଭଗବାନଙ୍କ ଆତ୍ମନିଷ୍ଠା କରିକିରି ଆସ୍ଥା ରଖିକିରି ଅଧ୍ୟାସିତ ପୂର୍ବ ଅନ୍ୟ ପୂର୍ବ ମହର୍ଷିମାନେ ମଧ୍ୟ ଆସି ଭଗବାନଙ୍କର ପାଦପଦ୍ମରେ ଆସ୍ଥା ରଖି ସେମାନେ ଭବସାଗରରୁ ପାର ହୋଇଛନ୍ତି, ଆମେ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ପାଦପଦ୍ମରେ ଶରଣ ଯାଇ ଅହଂ କରିଷ୍ୟାମି ଦୁରନ୍ତ ପାରମ, ମୁଁ ଏ ଭବସାଗର ଯଦିଓ ପାର ହେଇ ଜଣେ ପାର ହେଇପାରିବା କଥା ନୁହଁ, ଦୁରନ୍ତ ପାରମ, ତଥାପି ଏଇ ଭଗବାନ ପାଦପଦ୍ମରେ ଆଶ୍ରୟ ନେଲେ ମୁଁ ଏଇ ଭବସାଗରକୁ ପାର ହେଇପାରିବି। ତମ ମୁକୁନ୍ଦାଙ୍କରେ ମିଶେଇ ଭାଇବ ମୁକୁନ୍ଦ, ଯିଏକି ମୁକ୍ତି ପ୍ରଦାନକାରୀ ମୁକୁନ୍ଦ, ତାଙ୍କର କଣ ତାଙ୍କର ଅଙ୍ଗ୍ରୀ ମୁକୁନ୍ଦାଙ୍ଗ୍ରୀ, ତାଙ୍କ ପାଦପଦ୍ମକୁ ଯଦି ଆମେ ସେବା କରିବା, ତାଙ୍କ ପାଦପଦ୍ମରେ ଶରଣ ଯିବା, ତାହେଲେ ଆମେ ଏ ତମ ଏ ଅନ୍ଧକାର ଏ ଭବସାଗର କୁ ବହୁତ ସହଜରେ ପାର ହେଇଯିବା। ଆମେ ଜାଣିପାରିବା ନାହିଁ ଭବସାଗର ପାର ହଉଛେ ବୋଲି ନିଶ୍ଚୟ ମାନେ କୁହାଯାଇଛି। ପ୍ରହଲ୍ଲାଦ ମହାରାଜ କହିଛନ୍ତି, ପ୍ରହଲ୍ଲାଦ ମହାରାଜ ନା ଧ୍ରୁବ ମହାରାଜ ସୁକୃତ କହିଛନ୍ତି, ନିଶ୍ଚୟ ଭଗବତ ଗୁଣ କଥା ମୃତ ପାନ ମତ ଏସବୁ ବିଭିନ୍ନ ପ୍ରକାର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କହିବାର ଉଦ୍ଦେଶ୍ୟ ହଉଛି ଭଗବାନଙ୍କର ଶରଣରେ ଆମେ ଗଲାମାନେ ଏ ଭବସାଗର ପାର ହେବା ପାଇଁ କଷ୍ଟ ଲାଗିବନି। ଏ ଭବସାଗରଟା ଗୋଟେ ଗୋସ୍ପଦ ହେଇଯିବ। ଭାଗବତ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 58 ଶ୍ଳୋକରେ ଏ କଥା ବ୍ରହ୍ମା ମଧ୍ୟ କହିଛନ୍ତି। ସେ କଥା ସମାସିତା ଯେ ପଦ ପଲ୍ଲବ ପ୍ରଭଂ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭବାଂ ବୁଦ୍ଧିର୍ବର୍ଷ ପଦଂ ପରଂ ପଦଂ 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 ଯଜ୍ଞ ପଦାମ ତେଷାଂ। ଏ ଭବସାଗର ଗୋଟେ ଗୋସ୍ପଦରେ ପରିଣତ ହେଇଯିବ। ଆପଣଙ୍କୁ ଗୋସ୍ପଦ ମାନେ ଗୋଟେ ଗାଈ ବାଛୁରୀ ଗୋଟେ ଗଲାବେଳେ ବର୍ଷା ଦିନେ ଯେଉଁ ଖାଲ ହେଇଯାଏ ସେ ଖାଲରେ ପାଣି ପଡ଼ିକି ଯେତିକି ପାଣି ଥାଏ ତାକୁ ପାର ହେବା କ'ଣ ଜଣେ ଜାଣିପାରିବେ ପାର ହଉଛି ବୋଲି ଅନାୟାସରେ ପାର ହେଇଯିବ। ସେଇଭଳି ଭାବରେ ଭବସାଗର ପାର ହେବା ଯଦିଓ ବହୁତ କଷ୍ଟ ଅସମ୍ଭବ, କିନ୍ତୁ ଯଦି ଆମେ ଭଗବାନ ପାଖରେ ଆଶ୍ରୟ ନେବା ତାହେଲେ ବହୁତ ସହଜରେ ଆମେ ପାର ହେଇଯାଇପାରିବା। ଏଭଳି ଗୋଟେ ଗୋସ୍ପଦ ପାର ହେଲା ଭଳି ହରେ କୃଷ୍ଣ ତେଣୁ ଏହି ଶ୍ଳୋକଟି ଦାନ କରୁଥିଲେ ସେ ଭିକ୍ଷୁକ। ଏଭଳି ଭାବରେ ଅନ୍ୟ ସବୁ ଜ୍ଞାନ ରହିଛି ଏକା ସ୍କନ୍ଧରେ ଏବଂ ଅନ୍ତିମରେ 26 ଅଧ୍ୟାୟ ବିଷୟରେ ମୁଁ ସୂଚନା ଦେଇଥିଲି ଯେ ଏ ଯୋଉ ଇଲାଙ୍କର ବା ବୁଦ୍ଧଙ୍କର ପୁତ୍ର ହଉଛନ୍ତି ପୁରୁଡ଼ବା। ସେ ପୁରୁଡ଼ବା ଉର୍ବଶୀଙ୍କୁ ବିବାହ କରିଥିଲେ ଏବଂ ଉର୍ବଶୀଙ୍କ ବିରୟରେ ପୁରୁଡ଼ବାଙ୍କର ପାଗଳ ବୋଲି ସେ ଧାଉଁଥିଲେ। ଅନ୍ତିମରେ ତାଙ୍କର ଯେତେବେଳେ ବୈରାଗ୍ୟ ଉତ୍ପନ୍ନ ହେଲା ସେତେବେଳେ ସେ କେତୋଟି କଥା କହିଛନ୍ତି ଯାହାକୁ ଭଗବାନ ନିଜେ ସେଇ ବଂଶରେ ଆସୁଛନ୍ତି। ଭଗବାନ ନିଜେ ସେଇ ଉଦ୍ଧବଙ୍କୁ ସେ ଜ୍ଞାନ ଦଉଛନ୍ତି। ତେଣୁ ଯୋଉ ଲୋକମାନେ ଉପଭୋଗ କରୁଛନ୍ତି, ପୁରୁଷ ଗୋଟେ ସ୍ତ୍ରୀର ଉପଭୋଗ କରୁଛି, କଣ ସେ ଉପଭୋଗ କରୁଛି ସେ କଥା କହୁଛନ୍ତି। ସେ ତ୍ୱଂ ମାଂସ ରୁଧିର ସ୍ନାୟୁ ମେଦ ମଜ୍ଜା ଅସ୍ଥି ସଙ୍ଗତ ବିଣ ମୂତ୍ର ପୁଏ ରମତାନ କ୍ରିମିଣାଂ କିୟଦନ୍ତରମ। ପୂର୍ବବା ନିଜକୁ ଧିକାର କରୁଛନ୍ତି, ମୁଁ ଏ ସ୍ତ୍ରୀ ସଙ୍ଗ ସୁଖ ପ୍ରାପ୍ତ ହଉଥିଲି, ପ୍ରକୃତରେ କି ସଙ୍ଗ କି ସୁଖ ଇଏ ନା ଏଇ ଶରୀରଟି କୋଉଥିରେ ତିଆରି, ମାଂସ ରୁଧିର ସ୍ନାୟୁ ମେଦ ମଜ୍ଜା ଅସ୍ଥି ମାନେ ବିଣ କହିଲେ ବିଷ୍ଠା ମୂତ୍ର ପୁଜ ବା ପୂଜ ଏଇଥିରେ ଆମେ ଆନନ୍ଦ ପ୍ରାପ୍ତ ହଉଥିଲୁ। ଏଇଟା କୃମିଣାଙ୍କ କିୟଦନ୍ତର, କୃମି ମଧ୍ୟ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହଉଛି, ବିଷ୍ଠାରେ ସେ ଆନନ୍ଦ ପ୍ରାପ୍ତ ହଉଛି। ତେଣୁ ମନୁଷ୍ୟ ପ୍ରାପ୍ତ ହେଇ ମୁଁ ଆଉ କଣ ଅଧିକା ଉନ୍ନତ ଆନନ୍ଦ ପ୍ରାପ୍ତ ହେଲି। ଏଇଭଳି ଭାବରେ ତାଙ୍କର ବୈରାଗ୍ୟ ଉତ୍ପନ୍ନ ହେଇଛି। ତେଣୁ ଏସବୁ କଥା କହି ଭଗବାନ କହୁଛନ୍ତି, ତତୋ ଦୁଃସଙ୍ଗ ମତ୍ସ୍ୟ ସତ୍ସୁ ସନ୍ଦେହ ବୁଦ୍ଧିମାନ ସନ୍ତ ଏବାସ ଚିହ୍ନନ୍ତି ମନୋବ୍ୟା ସଙ୍ଗ ମୁକ୍ତି। ତେଣୁ ତସ୍ମାନ ଇଏ ହଉଛି କନ୍କ୍ଲୁଜନ ବା ସିଦ୍ଧାନ୍ତ ଭଗବାନ ଦେଇଛନ୍ତି ଅନ୍ତିମରେ, ଯେ ତମେ ସବୁ ଦୁଃସଙ୍ଗ ତ୍ୟାଗ କର, ସତ୍ସଙ୍ଗ ଗ୍ରହଣ କର। ତତ ଦୁଃସଙ୍ଗ ମତ୍ସ୍ୟ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଅସତ୍ସଙ୍ଗ ତ୍ୟାଗ କରି ସତ୍ସଙ୍ଗର ଆଶ୍ରୟ ନେବେ। ଏହି ସତ୍ସଙ୍ଗର ଆଶ୍ରୟ ନେଲେ ସନ୍ତ ଏବାସ ଚିହ୍ନନ୍ତି ଆମର ଯୋଉ ଅସତ୍ସଙ୍ଗ ରହିଛି, ଅସତ୍ସଙ୍ଗର ଫଳରେ ଆମେ ଯୋଉ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛୁ, କାମ କ୍ରୋଧ ଲୋଭମୟ ଇତ୍ୟାଦି ଏସବୁକୁ ବହୁତ ସହଜରେ ଆମେ ପାର ହେଇଯାଇପାରିବା। ଏଇଭଳି ଭାବରେ ଅନେକ ଉଦାହରଣ ଦେଇ ଭଗବାନ ତାଙ୍କ ସମୟ ହେଇଯାଇଛି, ସେ ତାଙ୍କ ଧାମକୁ ଚାଲିଯାଇଛନ୍ତି। ଲୋକାଭିରାମାଂଶୁ ତନୁ ଧାରଣା ଧ୍ୟାନ ମଙ୍ଗଳମ ଯୋଗ ଧାରଣେୟା ଅଦଗ୍ଧା ଧାମ ବିସର୍ଶକମ। ଭଗବାନ ଶରୀର ତ୍ୟାଗ କରିଛନ୍ତି, ତା ଦେହରେ ବହୁତ ଲୋକଙ୍କର ବହୁତ ପ୍ରକାର ମତ ରହିଛି, କିନ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି ପ୍ରକୃତ ଘଟଣା କ'ଣ ନା ଭଗବାନ ଲୋକାଭିରାମ ସ୍ୱତନୁ ଭଗବାନ ଯୋଉ ଶରୀର ଧାରଣ କରିଥିଲେ, ସୁନ୍ଦର ଶରୀର ଧାରଣ କରିଥିଲେ ସ୍ୱତନୁ, ଇଏ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲା, ଏତେ ସୁନ୍ଦର ତାଙ୍କର ରହିଥିଲା ସୌନ୍ଦର୍ଯ୍ୟ। କୋଟି କନ୍ଦର୍ଭ କମନୀୟ ବିଶେଷ ଶୋଭମ କୁହାଯାଇଛି। ତେଣୁ ସେଇ ଶରୀର ସଚ୍ଚିଦାନନ୍ଦମୟ ଶରୀର ଧାରଣ ଯେଉଁମାନେ ଧାରଣା କରିବେ ବା ଧ୍ୟାନ କରିବେ ସେମାନେ ବହୁତ ଆନନ୍ଦ ପ୍ରାପ୍ତ ହେବେ। ସେଇ ଶରୀରକୁ ଯୋଗ ଧାରଣ ଭଗବାନ ସେ ଶରୀରକୁ ଛାଡି ଦେଇନାହାନ୍ତି, ସେ ନିଜେ ସେ ଶରୀରକୁ ନେଇକି ଚାଲିଯାଇଛନ୍ତି। ଅଦଗ୍ଧା ଧାମ ବିଶ୍ୱଶୋକମ, ଅଦଗ୍ଧା ଭଗବାନ ଶରୀର କେମିତି ଦଗ୍ଧ ହବ, ଭଗବାନ ଶରୀର କେମିତି ଖାଲି ଅସ୍ତିତ୍ୱ ରହିବ, ଚାଲୁଛୁଟ ଚାଲିଯିବ। ପ୍ରଥମ ପୁରା ଭଗବାନ କହିଲେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ନୈନମ ଛିନ୍ଦନ୍ତି ଶତ୍ରାଣି, ନୈନମ ଦହତି ପାବକ, ନ ଚୈନମ ପ୍ରଜାତି ଆଭୁ, ନ ସୁସ୍ରତି ମାରୁତ। ସେ କୋଉଠି ଦଗ୍ଧ ମନୁଷ୍ୟ ଜୀବ ମଧ୍ୟ ମୃତ୍ୟୁବରଣ କରୁନି, ଭଗବାନ କିଭଳି ମୃତ୍ୟୁବରଣ କରିବେ। ଆମେ ଯେହେତୁ ଏ ଗୋଟିଏ ଶରୀର ପ୍ରାପ୍ତ ହେଇଯାଉଛି, ଭୌତିକ ଶରୀର, ତେଣୁ ଇଏ ଦଗ୍ଧ ହେଇଯାଉଛି। କିନ୍ତୁ ଯୋଉଟା ଚିତ୍ ଶରୀର, ଭଗବାନ ଶରୀର ହଉଛି ଚିତ୍ ଶରୀର, ସେ କେମିତି ଅଗ୍ନିରେ କେମିତି ହେଇପାରିବ, ଦହନ ହେଇପାରିବ? ତେଣୁ ଭଗବାନ ତାଙ୍କ ଶରୀରକୁ ନେଇକି ତାଙ୍କ ଧାମକୁ ଯାଇଛନ୍ତି, କିନ୍ତୁ ଏଠି ଯୋଉ ତାଙ୍କର ଗୋଟେ ମାୟା ଶରୀରକୁ ରଖିଛନ୍ତି, ସେ ଶରୀରକୁ ସେଟା ଅର୍ଜୁନ ଆସି ସେ ଶରୀର ଯେତେବେଳେ ତାଙ୍କର ରହିଥିଲା, ଭଗବାନ ଯିବା ପୂର୍ବରୁ ଏଇଟା ହେଇଛି, ଅର୍ଜୁନ ଯେତେବେଳେ ଆସିକିରି ତାଙ୍କ ଶରୀରରେ ଥିବା ଯୋଉ ଜରା ସର ମାରିଥିଲା ସେ ଶରୀର ଯେତେବେଳେ କାଢି ଦେଉଛନ୍ତି, ସେ ସମୟରେ ଅର୍ଜୁନଙ୍କର ଯୋଉ ରହିଛି ତେଜ ଥିଲା, ସେ ତେଜ ଚାଲିଯାଇଛି। ଯୋଉ କଥା ସେ ଆମେ ପ୍ରଥମ ସ୍କନ୍ଦ 13 ଅଧ୍ୟାୟରେ ବର୍ଣ୍ଣନା କରିଥିଲେ, 15 ଅଧ୍ୟାୟରେ ଅର୍ଜୁନ ଶୋକ କରୁଥିଲେ ଭଗବାନ କଥା। ତେଣୁ ଭଗବାନ ତାଙ୍କ ଶରୀରକୁ ନେଇକି ଚାଲିଯାଇଛନ୍ତି। ତେଣୁ ଏହିଭଳି ଭାବରେ 11 ସ୍କନ୍ଦ ଅନ୍ତିମରେ, ତାପରେ 12 ସ୍କନ୍ଦରେ ବିଭିନ୍ନ କଥା ରହିଛି। ଦଶସ୍କନ୍ଦରେ କୁହାଯାଉଛି ବିଭିନ୍ନ ଭବିଷ୍ୟତବାଣୀ ସବୁ ଦିଆଯାଇଛି, କଣ ହବ। ଏ 5000 ବର୍ଷ ତଳର କଥା କୁହାଯାଇଥିଲା, ବର୍ତ୍ତମାନ କେତେ ଗୁଡ଼ାଏ ପରିଣତ ହେଇଗଲାଣି ସତ୍ୟରେ, ଆଉ କେତେ ଗୁଡ଼ାଏ ମଧ୍ୟ ହବ ଭବିଷ୍ୟତବାଣୀ, ଲକ୍ଷ ଲକ୍ଷ ବର୍ଷ ପରେ କଣ ହବ, ସେ ଭବିଷ୍ୟତବାଣୀ ଦେଇଥିଲେ ସୁଖଦେବ ଗୋସ୍ୱାମୀ। ତେଣୁ ସାଧାରଣତଃ ଲୋକମାନେ ଆମର ଦ୍ୱାଦଶସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ କଳିଯୁଗରେ ଲୋକମାନଙ୍କର କିଭଳି ଶୋଚନୀୟ ଅବସ୍ଥା ହବ ସେ କଥା ବର୍ଣ୍ଣନା କରିଛନ୍ତି। ଲୋକମାନେ ଖାଇବାକୁ ପାଇବେ ନାହିଁ, ଆଚ୍ଛିନ୍ନ ଦାହ ଦୁର୍ବିଣା ଯାସନ୍ତି ଗିରି କାରଣ, ଏଣେ ସହଜରେ ଦୁର୍ଭିକ୍ଷ ହବ, ତେଣୁ ଲୋକମାନେ ସରକାରଙ୍କ ଟ୍ୟାକ୍ସ ବଢ଼ିଯିବ, ଲୋକମାନେ ଏଇଭଳି ଭାବେ କ୍ଷତିଗ୍ରସ୍ତ ହେଇ ତାଙ୍କର ଗୃହକୁ ତ୍ୟାଗ କରି ସବୁ ଗିରି କାରଣକୁ ଚାଲିଯିବେ, କଳିକାଳେ ନ୍ୟାୟ ଦୌର୍ବଲ୍ୟମ, ଏମିତି ବିଭିନ୍ନ ପ୍ରକାର କଳିକାଳର ସବୁ ଅସୁବିଧା ବିଷୟରେ ଯେତେ ବର୍ଣ୍ଣନା କରାଯାଉଛି। ରାଧା ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଏ ଭଗବାନ, କଳିର ଲୋକମାନେ ଯଦି ଏତେ ଅସୁବିଧା ଅଛି, ଏତେ କଷ୍ଟ ରହିଛି, ତାହେଲେ କେମିତି ଏଥିରୁ ମୁକ୍ତ ହେଇପାରିବେ? ସୁଖଦେବ ଗୋସ୍ୱାମୀ କହୁଛନ୍ତି, କଳେ ଦୋଷ ନିଧେ ରାଜନ, ହେ ରାଜନ, କଳିର ଦୋଷ ସବୁ ଯୋଉ ବର୍ଣ୍ଣନା କଲି, ତଥାପି ତାହେଲେ ଆସ୍ତି ଇଏ ଏକ ମହାନ ଗୁଣ, କିନ୍ତୁ ବହୁତ ବଡ ମହାନ ଗୁଣ ଗୋଟେ ରହିଛି କଳିର। କଣ ସେ ଗୁଣ? କୀର୍ତ୍ତନାଦେବ କୃଷ୍ଣସ୍ୟ, ଭଗବାନ କୃଷ୍ଣଙ୍କର କୀର୍ତ୍ତନ ମାଧ୍ୟମରେ ମୁକ୍ତ ସଂଘ ପରମ ଭଜେ, ସେମାନେ ବହୁତ ସହଜରେ ଭଗବାନଙ୍କ ଧାମ ଯାଇପାରିବେ। ହରେ କୃଷ୍ଣ ହରେ କୃଷ୍ଣ। ତେଣୁ ଏଇ ଭଗବାନଙ୍କର ନାମ କୀର୍ତ୍ତନ ମାଧ୍ୟମରେ ସବୁ କିଛି ଜଣେ କଳିଯୁଗର ଦୋଷ ପାର ହେଇଯାଇପାରିବେ। ଆଉ ବହୁତ କଥା ଅଛି, କିନ୍ତୁ ଆମେ ସଂକ୍ଷେପରେ ଗୋଟେ କଥା କହିବା। ଦ୍ୱାଦଶ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ କଥା ଶୁଣି ସାରିଲା ପରେ ପଞ୍ଚମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହିବେ, ଯେମିତି ଅର୍ଜୁନ ଭଗବାନଙ୍କଠାରୁ ଶିକ୍ଷା ପ୍ରାପ୍ତ ହେଲା ପରେ କହିଲେ ମୋର ମୋହ ନଷ୍ଟ ହେଇଛି, ସେଇଭଳି ଭାବରେ ପରୀକ୍ଷିତ ମହାରାଜ ମଧ୍ୟ ସୁଖଦେବ ଗୋସ୍ୱାମୀ କହିଲେ, ବର୍ତ୍ତମାନ ମୋର ମୋହ ନଷ୍ଟ ହେଇଯାଇଛି, ବର୍ତ୍ତମାନ ମୋତେ କୃପା କରନ୍ତୁ, ମୁଁ ଭଗବାନଙ୍କୁ ସେହି ଭଗବାନଙ୍କୁ ଧ୍ୟାନ କରିବି। ତେଣୁ ସେହି ଭଗବାନଙ୍କୁ ଧ୍ୟାନ କରିବା ସମୟରେ ତାଙ୍କର ସେ ଶରୀର ତ୍ୟାଗ କରିଛନ୍ତି, ତେଣୁ ତାଙ୍କ ମୃତ ଶରୀରକୁ ଚକ୍ଷବ୍ୟାସ ଦର୍ଶନ କରିଛି ଏବଂ ସମସ୍ତଙ୍କ ସାମ୍ନାରେ ତାଙ୍କ ଶରୀର ଜଳିଯାଇଛି। ତାପରେ ସୁଖଦେବ ଗୋସ୍ୱାମୀ ଆଉ ଅନ୍ୟ ସବୁ କଥା କହିଛନ୍ତି, ଏବଂ ବିଶେଷ ଭାବରେ ଦ୍ୱାଦଶ ଅଧ୍ୟାୟରେ ଏହି ଭାଗବତ କ୍ରମ ରହିଛି। ତେଣୁ ଏହି ଭାଗବତ କ୍ରମରେ ବର୍ଣ୍ଣନା କରାଯାଉଛି, ଯାହା ଆପଣମାନେ 7 ଦିନ ଧରି ଶୁଣିଥିଲେ, ଆଜି 10-15 ମିନିଟ ଭିତରେ ଆମେ ସେସବୁ ଭାଗବତ କ୍ରମ କହିବା। ତେଣୁ ଯେଉଁମାନେ ଶୁଣିନାହାନ୍ତି ସେମାନେ ମଧ୍ୟ ଆଜି ସବୁ ଜାଣିଯିବେ ଭାଗବତରେ କଣ ରହିଛି। ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ସୂତକୁ ପ୍ରଶ୍ନ, 6ଟି ପ୍ରଶ୍ନ କରାଯାଇଛି। ଦ୍ୱିତୀୟ ଅଧ୍ୟାୟରେ ସୂତ ଗୋସ୍ୱାମୀର ଉତ୍ତର, ତୃତୀୟ 2ରେ ତାପରେ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ତାପରେ ବ୍ୟାସଦେବଙ୍କ ଅପ୍ରସନ୍ନତା, ତାପରେ ନାରଦଙ୍କ ଉପଦେଶ, ନାରଦଙ୍କ ପୂର୍ବ ଜନ୍ମ, ଅର୍ଜୁନ ଅଶ୍ୱତ୍ଥାମା ବିଷୟରେ ବର୍ଣ୍ଣନା କରାଯାଇଛି। ତାପରେ ଅଷ୍ଟମ ଅଧ୍ୟାୟରେ କୁନ୍ତୀଙ୍କ ସ୍ତୁତି ରହିଛି, ନବମ ଅଧ୍ୟାୟରେ ଭୀଷ୍ମଙ୍କର ସ୍ତୁତି ରହିଛି, ତାପରେ ଶ୍ରୀକୃଷ୍ଣଙ୍କ ଦ୍ୱାରକା ଯାତ୍ରା, ଦ୍ୱାରକା ପ୍ରବେଶ, ତାପରେ ପରିକୃଷ୍ଣ ଜନ୍ମ 12 ଅଧ୍ୟାୟରେ, 13 ଅଧ୍ୟାୟରେ ବିଗ୍ରହ ମିଳନ, 14 ବିଭିନ୍ନ ଅପଶକୁନ, 15 ଅର୍ଜୁନଙ୍କ ଶୋକ, 16 ପରିକ୍ଷିପ୍ତ ଦିଗ୍ବିଜୟ, 17 କଳିନିଗ୍ରହ, 18 ଶୃଙ୍ଗିକ ସାପ, 19 ସୁଖପୂର୍ବୀ ସମ୍ବାଦ। ଏହିଭଳି ଭାବରେ ପ୍ରଥମ ସ୍କନ୍ଧରେ 19 ଅଧ୍ୟାୟ, ଦ୍ୱିତୀୟ ସ୍କନ୍ଧରେ 10 ଅଧ୍ୟାୟ, ପ୍ରଥମ ଅଧ୍ୟାୟରେ ଭଗବାନଙ୍କ ବିରାଟ ରୂପ, 2 ସଦ୍ୟ ମୁକ୍ତି ଓ କ୍ରମ ମୁକ୍ତି, 3 ଭଗବତ ଭକ୍ତିର ମହିମା, 4 ସୃଷ୍ଟି ବିଷୟରେ ପ୍ରଶ୍ନ, 5 ବ୍ରହ୍ମ ନାରଦ ସମ୍ବାଦ, 6 ପୁରୁଷ ସୂକ୍ତ, 7 ଲୀଳାବତାର, 8 ପରୀକ୍ଷିତଙ୍କ ଜନ୍ମ ପରୀକ୍ଷିତଙ୍କ ପ୍ରଶ୍ନ, 9 ବ୍ରହ୍ମାଙ୍କର ତପସ୍ୟା, ଚତୁଃଶୃଙ୍ଗୀ ଭାଗବତମ। ଏଠି ଭଗବାନ କହିଛନ୍ତି ବ୍ରହ୍ମାଙ୍କୁ, ଯାହାକି ସେହି ଚତୁଃଶୃଙ୍ଗୀ ଭାଗବତମର ଏ ବିସ୍ତାର ହେଉଛି 18,000 ଶ୍ଳୋକ ଭାଗବତମର। ଏବଂ 10 ଅଧ୍ୟାୟରେ ଭଗବତ ଗୀତା ଭାଗବତମରେ ଯେଉଁ 10 ବିଷୟ ବର୍ଣ୍ଣନା କରାଯାଇଛି ସେ ବିଷୟରେ କୁହାଯାଇଛି, ସ୍ୱର୍ଗ ବିଶ୍ୱର୍ଗ ସ୍ଥାନ ପୋଷଣ ମନ୍ତର ନିରା ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧରେ 33 ଅଧ୍ୟାୟରେ ପ୍ରଥମ 4 ଅଧ୍ୟାୟରେ ବିଦ୍ରୋହ ଉଦ୍ଧବ ସମ୍ବାଦ, 5 ଅଧ୍ୟାୟରେ ବିଦ୍ରୋହ ପ୍ରଶ୍ନ ଏବଂ ମୈତ୍ରୀଙ୍କର ଉତ୍ତର, 6 ବିରାଟ ଶରୀରର ଉତ୍ପତ୍ତି, 7 ବିଦ୍ରୋହ ପ୍ରଶ୍ନ, 8 ବ୍ରହ୍ମାଙ୍କର ଜନ୍ମ, 9 ବ୍ରହ୍ମାଙ୍କର ଭଗବତ ସ୍ତୁତି, 10 10 ପ୍ରକାର ସୃଷ୍ଟି, 11 କାଳ ବିବରଣ, 12 ସୃଷ୍ଟି ବିସ୍ତାର, 13 ବରାହ ଅବତାର, 14 ଦିତିଙ୍କର ଗର୍ଭଧାରଣ, 15 ଜୟ ବିଜୟଙ୍କୁ ସନକାଦିଙ୍କ ସାପ, 16 ଜୟ ବିଜୟଙ୍କ ବୈକୁଣ୍ଠ ପତନ, 17 ହିରଣ୍ୟକଶିପୁ ହିରଣ୍ୟାକ୍ଷ ଜନ୍ମ, 18 ହିରଣ୍ୟାକ୍ଷ ବରାହ ଯୁଦ୍ଧ ହିରଣ୍ୟାକ୍ଷ ବଦ୍ଧ, 13-19 ଭଗବାନ ଶୁକ୍ରଦେବଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, 20 ବ୍ରହ୍ମାଙ୍କ ସୃଷ୍ଟି, 21 କର୍ଦ୍ଦମଙ୍କ ତପସ୍ୟା, ତାପରେ 22 କର୍ଦ୍ଦମ ଦେବୋ ବିବାହ, 23 ତାଙ୍କର ବିହାର, 24 କପିଳଦେବଙ୍କ ଜନ୍ମ, 25-33 ଏ 9 ଅଧ୍ୟାୟରେ କପିଳଦେବଙ୍କର ଶିକ୍ଷା ମା ଦେବତୀଙ୍କୁ, ଏବଂ 33 ଅଧ୍ୟାୟରେ ଦେବତୀଙ୍କର ଭଗବଦାନ ପ୍ରାପ୍ତି। ଚତୁର୍ଥ ଅଧ୍ୟାୟରେ 31 ଅଧ୍ୟାୟ, ପ୍ରଥମରେ ଆକୃତିଙ୍କ ସନ୍ତାନ, ଦ୍ୱିତୀୟରେ ଦକ୍ଷ ଶିବ ବିବାହ, 3 ଦକ୍ଷ ଯଜ୍ଞ, 4 ସତୀଙ୍କର ଅଗ୍ନିପ୍ରବେଶ, 5 ଦକ୍ଷ ଯଜ୍ଞ, 6 ଶିବଙ୍କୁ ପ୍ରାର୍ଥନା, 7 ଦକ୍ଷ ଯଜ୍ଞ ପୂର୍ଣ୍ଣ, 8-12 ହେଉଛି ଧ୍ରୁବ ଚରିତ, 13 ଧ୍ରୁବକ ବଂଶ, 14 ବେଣଙ୍କ ବୃତ୍ତାନ୍ତ, 15 ପୃଥୁଙ୍କ ଜନ୍ମ, 15-23 ହେଉଛି ପୃଥୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 24 ପୃଥୁଙ୍କ ବଂଶ, 25-28 ପୁରଞ୍ଜନ ଉପାଖ୍ୟାନ, 30 ପ୍ରତିଭାମାନଙ୍କର ବରଦାନ, 31 ନାରଦଙ୍କ ଉପଦେଶ। ପଞ୍ଚମ ସ୍କନ୍ଧରେ 26 ଅଧ୍ୟାୟ, ପ୍ରଥମ ଅଧ୍ୟାୟରେ ପ୍ରିୟବ୍ରତଙ୍କ ଚରିତ, ଦ୍ୱିତୀୟରେ ଆଗ୍ନିଙ୍କ ଚରିତ, ତୃତୀୟରେ ନାଭିଙ୍କ ଚରିତ, ଚତୁର୍ଥରେ ନୃଷଭଦେବଙ୍କ ଚରିତ, 4-7 ନୃଷଭଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 8 ଭରତଙ୍କର ମୃଗ ଜନ୍ମ, 8-14 ଭରତଙ୍କ ମହାରଥ ବିଷୟରେ ବର୍ଣ୍ଣନା କରାଯାଇଛି, 15 ଭରତ ବଂଶ ଗୟ ଜଣେ ରାଜା ଥିଲେ, 16 ଭୂମଣ୍ଡଳ ଏସବୁ ଭୌତିକ ଜଗତର ଭୂଗୋଳ ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ ଅନ୍ତିମରେ 26 ଅଧ୍ୟାୟରେ 28 ନରକ ବିଷୟରେ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧରେ 1-3 ଅଜାମ୍ବଳ ଉପାଖ୍ୟାନ, 4 ଦକ୍ଷଙ୍କର ଭଗବାନଙ୍କ ସ୍ତୁତି ହେଉଛି ପ୍ରଚେତାଙ୍କର ପୁତ୍ର ଦକ୍ଷଙ୍କର ଭଗବାନଙ୍କ ସ୍ତୁତି, 5 ନାରଦ ଦକ୍ଷଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 6 60 କନ୍ୟାଙ୍କ ସୃଷ୍ଟି, 7 ବୃହସ୍ପତି ଓ ବିଶ୍ୱରୂପ, 8 ନାରାୟଣ କବଚ, 9 ବିଶ୍ୱରୂପ ବଦ୍ଧ, 10 ଦଧିଙ୍କ ହସ୍ତରେ ଅସ୍ଥିରେ ବଜ୍ର, 11 ବୃତ୍ରାସୁର ଯୁଦ୍ଧ, 12 ବୃତ୍ରାସୁର ବଦ୍ଧ, 13 ଇନ୍ଦ୍ରଙ୍କର ବ୍ରହ୍ମହତ୍ୟା ଦୋଷ ମୁକ୍ତି, 14 ବୃତ୍ରାସୁରଙ୍କ ପୂର୍ବ ଚରିତ, 15 ନାରଦ ଅଙ୍ଗିରା ସମ୍ବାଦ, 16 ଶଙ୍କର୍ଷଣଙ୍କ ସ୍ତୁତି, 17 ପାର୍ବତୀଙ୍କ ଅଭିଶାପ, 18 ଦ୍ୱିତୀୟ ଅଦିତିଙ୍କ ସନ୍ତାନ, 19 ପୁଂସବନ ବ୍ରତ। ସପ୍ତମ ସ୍କନ୍ଧରେ 15 ଅଧ୍ୟାୟ, ଏଥିରେ ବିଶେଷ ଭାବରେ ଭଗବାନ ନୃସିଂହଦେବଙ୍କ କଥା କୁହାଯାଇଛି ଏବଂ ବିଭିନ୍ନ ବର୍ଣ୍ଣାଶ୍ରମ ବିଷୟରେ ନାରଦିନ କହିଛନ୍ତି। ଅଷ୍ଟମ ସ୍କନ୍ଧରେ 24 ଅଧ୍ୟାୟ, ଏଥିରେ ବିଭିନ୍ନ ମନୁଙ୍କ ବିଷୟରେ କୁହାଯାଇଛି, ବିଭିନ୍ନ ଯେଉଁ ଆମେ କହିଛେ ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ସେ ମନୁଙ୍କର ବିଭିନ୍ନ ମନୁଙ୍କ ସମୟରେ ବିଭିନ୍ନ ଲୀଳା ହୋଇଥିଲା, କେତୋଟି ଲୀଳାକୁ ବିସ୍ତାର ଭାବରେ ଏବଂ କେତୋଟି ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି। ତେଣୁ ଏହିଭଳି ଭାବରେ ବିଭିନ୍ନ ମନ୍ୱନ୍ତର ଲୀଳା ସବୁ ବର୍ଣ୍ଣନା କରି ଅଷ୍ଟମ ଅଧ୍ୟାୟରେ ଏହି ସମୁଦ୍ର ମନ୍ଥନ ଲୀଳା, ଗଦ ଉଦ୍ଧାରଣ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଏବଂ ବିଭିନ୍ନ ଗୋଟିଏ ମନୁଙ୍କ ସମୟରେ 6 ପରିବର୍ତ୍ତନ ହୁଏ ସେ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଅନ୍ତିମରେ 19 ଅଧ୍ୟାୟରେ 24 ଅଧ୍ୟାୟ ନାଇଁ 28 ବଳିଙ୍କର ବଳି 15-23 ଏ ହେଉଛି ବଳି ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ 24 ମତ୍ସ୍ୟାବତାର ବିଷୟରେ ବର୍ଣ୍ଣନା କରାଯାଇଛି। ନବମ ସ୍କନ୍ଧରେ ମଧ୍ୟ ସେହିଭଳିଆ 24 ଅଧ୍ୟାୟ, ବିଶେଷ ଭାବରେ ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ଏ ଦୁଇଟି ପ୍ରସିଦ୍ଧ ବଂଶ, 14 अध्याय पर्यंत भगवान हे 13 अध्याय पर्यंत भगवान सूर्यवंशा विषय वर्णना करी भगवान रामचंद्र विषय वर्णना करावला 15-24 चंद्र विषय वर्णना करी भगवान कृष्ण विषय वर्णना करावला एवं दशम स्कंदरे 9 अध्याय प्रथमे भगवान अवतार तापर गर्भस्तुति तापर भगवान आविर्भाव चार चतुर्थ अध्याय जोगमाया का आविर्भाव अंतर्ध्यान 5 कृष्ण जन्मोत्सव 4 पुतना उद्धार 7 शकटासुर तृणावर्त 8 नामकरण बाल क्रीड़ा 9 उदुक बंधन 10 यमराज्ञ उद्धार 11 वत्सासुर बकासुर 12 अघासुर 13 14 ये दुटी ब्रह्म मुख्यादि वर्णन 15 अंध्यमकासुर वध 16 काय दलन 17 दावाग्नि बोचन 18 परमासुर वध 19 दावाग्नि पान 20 वर्षा और शरद ऋतु वर्णन 21 वेणु गीत 22 चिरारण लीला 23 यज्ञ पत्नी कर कृष्ण भक्ति 24-25 ये दुटी इंद्र यज्ञ निवारण 26 भगवान कर प्रभाव समुद्र अर्चना 27 इंद्र कर स्तुति 28 बरुरा को नंदन कर मुक्ति 29 रासलीला 33 रासलीला 34 सुदर्शन संकट उद्धार 35 जुगल गीति 36 अरिष्टासुर बद्ध 37 केसी बद्ध 38 अक्रूर भजग यात्रा 39 कृष्ण बलराम मथुरा यात्रा 40 अक्रूर स्तुति 41 मथुरा प्रवेश 42 कुब्जा अनुग्रह एवं धनुबंग 43 कुबड़ा बद्ध 44 कंस बद्ध 45 गुरुकुल श्रीकृष्ण बलराम 46 उद्धव ब्रज यात्रा 47 ब्रह्म गीत 48 कुब्जा और अक्रूर शुभग्रह को गमन 49 अक्रूर हस्तिनापुर गमन 50 जरासंध सहित युद्ध 51 काल दमन मुचुकुंद प्रसंग 52 द्वारका यात्रा 53-54 रुक्मिणी हरण 55 प्रद्युन्न जन्म 56 समत मणि उपाख्यान 57 सत्यधन्य बद्ध 58 विभिन्न विवाह 59 भौमासुर बद्ध 60 श्रीकृष्ण रुक्मिणी कर प्रेमालाप 61-62 अनुरुद्ध विवाह 63 बाणासुर युद्ध 64 नृगंग कथा 65 बलराम प्रजगमन 66 पौंड्रक भगवान बड़ी उपस्थापन कर भगवान बद्ध कर 67 जीवित बद्ध 68 सांबक विवाह 69 श्रीकृष्ण गृहस्थ आश्रम 70 भगवान दिनचर्या 71 इंद्रप्रस्थ यात्रा 72 पांडव मान राजस्व यज्ञ 73 इंद्रप्रस्थ प्रत्यावर्तन 74 श्रीकृष्ण अग्रपूजा और शिशुपाल बद्ध 75 राजस्व यज्ञ 76 शार्लोक सहित जादव युद्ध 77 शार्लो उद्धार 78 दंतवक्र विद्रोह मिलन 79 बलराम बद्ध 80 सुदाम प्रसंग 81 ऐश्वर्य प्राप्ति 82 कुरुक्षेत्र मिलन 83 द्रौपदी पटराणी सहित आलोचना 84 वसुदेव यज्ञ 85 देवकुंग मूत्रपुत्र आनयन 86 सुभद्राहरण 87 वेद स्तुति 88 शिव संकट विनाश 89 भृगुंग परीक्षा एवं 90 लीला विभिन्न लीला विषय वर्णना करा जाइछ एभली भाव दशम स्कंद नवम अध्याय 9 अध्याय एकादश स्कंद 31 अध्याय प्रथम अध्याय जदुवंश ऋषि अभिशाप द्वितीय निमिक प्रश्न 3 निमिक 4 प्रश्न उत्तर 4 भगवान अवतार वर्णन 5 भगवान आराधना विधि 6 श्रीकृष्ण उद्धव संवाद 7 अवरुद्ध प्रख्यान 7-8-9-3-3 अध्याय 10 भोग असरता 11 बद्ध मुक्त भक्त स्वरूप 12 सत्संग महिमा 13 हंस गीति 14 भक्ति जगर महिमा 15 सिद्धि लक्षण 16 भगवान विभूति 17 ब्रह्मचर्य गृहस्थ धर्म 18 वानप्रस्थ संन्यास धर्म 19 भक्ति ज्ञान आदि साधन 20 कर्म ज्ञान आदि भक्ति योग 21 गुण दोष व्यवस्था 22 प्रकृति पुरुष विवेक 23 भिक्षुकी 24 सांख्य योग 25 त्रिगुण वृत्ति 26 पूर्ववांग वैराग्य 27 क्रिया योग 28 परमार्थ निरूपण 29 भागवत धर्म 30 जदुपुर संहार एवं अंतिम अध्याय 31 भगवान सुधाम गमन द्वादश अध्याय 13 अध्याय द्वादश स्कंद 13 अध्याय रही प्रथम अध्याय कलियुग राजा वंश 2 कलियुग धर्म 3 कलिकाटी नाम महिमा 4 चारि प्रकार प्रलय 5 सुखदेव अंतिम उपदेश 6 परीक्षित परम पद सर्पयज्ञ 7 अथर्ववेद पुराण मान आठ दस मार्कंडेय महिमा एगार भगवान शंख इत्यादि आयुध बार भागवत क्रम क्रम वर्णना कर अंतिम तेर भागवत महिमा तेणु अंतिम अध्याय सुत संकुचन ब्रह्मा वरुणेन्द्र रुद्र मरुद चिंता कर भगवान महिमा किसी वर्णन कर महिमा ब्रह्मा वरुण इंद्र मर्द दिव्य स्तवदा मध्यम ज्ञान करती वेद उपनिषद मान भगवान गुण गान कर भगवान गुण किसी गान कर केवल नमस्कार करेर अध्याय अंतिम नाम संकीर्तन कर भागवत विशेष कर समस्त कहतु नाम संकीर्तनंजस्य सर्व पाप प्रणाशनम प्रणाम दुख समनस तं नमामि हरिं परम ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय मोर सात दिन कार्यक्रम आज शेष होगा तेणु मोर कि दोष त्रुटि थे मतलब क्षमा देवे राधा माधव असीम कृपार ईस्कन प्रभुपाल महाराज असीम कृपार आम ज्येष्ठ भ्राता मैंने मंदिर पूर्वतन अध्यक्ष शिवा गोपुराण प्रभु महाप्रभु इत्यादि मैंने बहुत साहय सहयोग कर भागवत सप्ताह जो सहयोग कर धन्यवाद अर्पण कर मंदिर कर्मकर्ता मैंने विशेष भाव चंद्रशेखर षडंगी मध्य सी आमको ये भागवत कथा कहार सुजोग धन्यवाद अर्पण करपण कर विशेष भाव सात दिन आम काकटपुर अडिट चलता जेहतु मुझे भुवनेश्वर रही पार नहीं बहुत दिन धरी चेस्टा करवा कारण भक्त मान अनुरोध था तो विशेष भाव काकटपुर लेक्चर मान मतलब साहय कर प्रभु साहब अच्छा डॉक्टर पवित्र रथ से स्वस्थ्यवाद अपेक्षा कर धन्यवाद अर्पण कर अंतिम मोर जब किसी दोष थी मतलब क्षमा देवे मोर कथा विश्राम जय श्रीमद भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णव मंदिर की जय गोविंदानंदे सर्वप्रथमे अनुरोध करेंगे मंदिर पूर्वतन अध्यक्ष
ಮಾತೃಬಂಧ आज को सात दिन धरी श्रीमद भागवतम कथा कीर्तन।